జగన్నాథత్వానికి, జయ జగన్నాథ బలదేవ మహారాణికి, జయ జయ విష్ణు భగవానికి, జయ నారాయణ మహారాజకి, జయ జయ సులభూపాదకి, జయ జయ గురు మహారాజకి, జయ జయనంద కోటి భక్తవృందకి, నితాయ గురు ప్రేమానందే హరి హరి బోల్. జయ శ్రీ శ్రీ రామ గోవింద గోపాలికి, శ్రీ గోపాలికి, జయ స్కాన్ భద్రాత్ ఐవైఏ స్టూడెంట్ కి. తో పరికల్పనా పిల్లా జయ అది సబ్ తిన్ దిన్ పర్జన్ తో శ్రీపా ధారాయ ప్రభుత్వ ద్వారా సకలే ఛాత్రమని তো সম্যক ভগবত কথা তো প্রথমে আমি কইছিল পূজে আমার সমস্ত ব্রহ্মচারী মানে উপস্থিত রয়েছে তা সহ কিন্তু ব্রহ্মচারী মানে যে ডিউটি সেবার ব্যস্ত রয়েছেন যাই হোক তথাপি আমার ছাত্র মানে যেতে রয়েছেন তো প্রভুকে অনুরোধ করি যে সমস্ত ছাত্র মানুষ লাগি কহিবি আর সমস্ত মহারাজ প্রভু জানিছিল তো দীর্ঘ 25 বর্ষ পূর্বর প্রভুজি অন্তরাষ্ট্রীয় কৃষ্ণ আনন্দ সংঘ ইসকন ভুবনেশ্বরে জয়েন করেছেন ব্রহ্মচারী হিসাবে 25 বর্ষ ধরে শিল প্রভুবাদ সেবার রয়েছেন এই অন্তরাষ্ট্রীয় কৃষ্ণ আনন্দ সংঘ ইসকন প্রতিষ্ঠাতা আচার্য শিল ভৈতরণ আরবিন্দ ভক্তিবেদান্ত স্বামী শিল প্রভুপাদ অত্যন্ত প্রিয় শিষ্য শ্রীমৎ গৌরবিন্দু স্বামী গুরুমানন্দ অত্যন্ত কৃপাধন্য শিষ্য হিসাবে শ্রীমৎ বলায়ত প্রভু বর্তমান ওড়িশার প্রত্যেকটি পূর্বপল্লীর সমস্ত হৃদয়কে জয় করে সারিছেন বহুত আনন্দর কথা তাঁকর অত্যন্ত যে রসবতী কৃষ্ণ কথার সমস্ত হৃদয়কে এইভাবে বিগড়িত করছেন যে সমস্ত যে গাঁকে গলে যে ভক্ত গলে কি যেতবে পৌঁছবে দেখে সমস্ত মোবাইলে বা তাঁকে সবুলে তাঁকে কথা ক্লাস সবুড়ে চালিয়ে এটা কোথি রাজগুলো দেখিলে কেউ গাঁরে না সবু গাঁরে এত ভালো লাগে সেটা যে সবুলে প্রভু যেটি গেলে প্রভু কথা শুনে পড়ে প্রভুকে স্মরণ করে যাই হোক তো প্রভু আমার নিকটরে সমস্তে পুরোনা পিলাম সব জানিথিবে ভদ্রকরে তাঁকর জন্ম এই প্রভুপাদ সেবার সে জীবন উৎসর্গ করছেন সেইথিপাই তো আমি প্রার্থনা করিবি প্রভুকে এইভাবে মধ্যমে আসিকি আমি প্রার্থ করিবে সেটাই অনুরোধ করছি প্রভুকে যে তো প্রভু ধান জীবন কাল বহু প্রচার বহু দিন ধরে প্রচার হি কেবল রয়েছে প্রথমে সংকীর্তন প্রচার করছিলেন তারপরে নামহট প্রচার নামহট প্রচার করবি এবে প্রভু মন্দির দায়িত্ব রবি বহু মন্দির ম্যানেজমেন্ট দায়িত্ব রবি বুঝছেন তা সহ প্রচার তা স্বভাব হইনি প্রচার এখন তথাপি বি দায়িত্ব বুঝি মন্দির চালছেন সেই হিসাবে আমাকে মধ্যে কৃপা মধ্যে মধ্যে করিয়ে দেবু জয় হরে কৃষ্ণ বেশ প্রভুকে স্বাগত জানা পাই ফলে মহামন্ত্র কিন্তু হরি বল হ্যাঁ
হরে কৃষ্ণ হরে কৃষ্ণ 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 হরে 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 রাম 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 হরে হরে
হরি বল হরি বল হরি বল
Mm.
ज्ञानति मिरांदस्य ज्ञानंजन सलाकया सत्रुं मिलितं येन तस्मै श्रीगुरवे नमः। नमो विष्णुपदाय कृष्णप्रस्थाय भूतले श्रीमते गौरगोविंदस्वामिनिति नामिने। नमो विष्णुपदाय कृष्णप्रस्थाय भूतले श्रीमते भक्तिवेदान्तस्वामिनिति नामिने। नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्तवृंद। हरे कृष्णा 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 हरे हरे, हरे राम 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 हरे हरे। नमो महाबलाय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरकृषे नमः। वंशाकल्पतरुभ्यश्च कृपासिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। संस्थापकाचार्य कृष्ण कृपा श्रीमती सुष्मदाय चरण अरविंद भक्ति वेदांत स्वामी प्रभुताजी महाराज चरण कमल निवेदन करी कृपा प्रार्थना करी। समस्त साधु गुरु वैष्णव आचार्य चरण कमल निवेदन पूर्वक प्रार्थना पूर्वक प्रभु श्री श्री गौर गोपाल देवंगर चरण कमल प्रार्थना करी समस्त भक्त मान को आमर अंतरराष्ट्रीय कृष्ण चेतना संघ भद्रक प्रभु बहुत बहुत धन्यवाद। विशेष कर वैदिक सभ्यत भागवत धर्म आम अच्छी समग्र मानव समाज को श्रृंखला चारोटी वर्ण और चारोटी आश्रम व्यवस्था अच्छी एवं भगवान जिते बड़े भगवान कृष्ण से नियम हिसाब से समस्ते साधु हुए ब्रह्मचारी हे ये उद्देश्य भगवान ब्रह्मचारी धर्म कही जो मनुष्य को ये चारोटी व्यवस्था देखा पड़ो समाज श्रृंखलित हम सी भी श्रृंखलित हम चारोटी वर्ण आ चारोटी आश्रम अच्छी चारोटी वर्ण रही ब्राह्मण क्षत्रिय वैश्य शूद्र चारोटी आश्रम रही प्रथम आश्रम है ब्रह्मचर्य आश्रम। ब्रह्मचर्य आश्रम प्रथम 5 वर्ष रु 25 वर्ष पर्यंत समस्त को शिक्षा कंपलसरी जीवन प्रस्तुति अवस्था जो 5 वर्ष रु 25 वर्ष डिसिप्लिन नहीं समग्र जीवन टाइम इनडिसिप्लिन बर्तमान समाज देखा जिते प्रकार सब गृहस्थ लोक मान पारिवारिक बहुत भल मंद घर दिखे सुपर्ण बढ़ा चलो
তাই না? সেমনি ডিসিপ্লিন নিতে পারবেন, 5 বছর 25 বছর ডিসিপ্লিন হওয়া করে। ডিসিপ্লিন মানে আহার নিদ্রা এগুলিকে খুব ভালোভাবে যেগুলি শাস্ত্রানুবর্তীন হয়েকি রয়েছেন, যেগুলি শাস্ত্র হিসাবে চলা দরকার। মনে একটা হিংস্কারী কিছু আমি কলে এই 5 বছর 25 বছর এটা আমার জীবনের প্রাথমিক অবস্থা, তাহলে সমগ্র জীবনটা আমার ইনডিসিপ্লিনে চলিব, বিশৃঙ্খল চলিব। বর্তমানে আমি দেখুছি সমাজের কোনসি হিসাবে এই প্রবলেমটি সলভ করা যেতে পারে। যদি বৈজ্ঞানিক মানে বহু চিন্তা করি মনুষ্য কিন্তু শৃঙ্খলা করা হোক, কেমন শৃঙ্খলা করিপারিব? হাতের উপর কোণসি উপায় না শৃঙ্খলা করা, কিন্তু না প্রথমে যে বাঘ মানে আসছেন সে কোণসি ব্যবস্থা বর্তমানে সোসাইটি সমাজের না। প্রথমে ভগবান নিজে মথুরাপুর আসলে ভগবান নিজে গুরুকুল যাচ্ছে পাখু উজ্জয়ী আসলে পড়া গুরুকুল আসার পরে আজকাল ইংলিশ মিডিয়াম স্কুল আসলে লেখা নেই গুরুকুল, না লেখা আছে গুরুকুল, কিন্তু গুরুকুল না লেখা আছে গুরুকুল, সেটা কি শিক্ষা না? প্রথমে এগুলিকে আবশ্যক কাহিনী না জনে বিবাহ ন পূর্বে তার জীবনটা অলগা জীবন থাকে ফ্রি লাইফ, যদি তোমার পাঠ পড়ছো বর্তমানে তোমার জীবনের কিছু তুমি জানি না, কষ্ট কম জানি এপরি পয়সাটা ইনকম করে কত কষ্ট তা জানি না কি মাইন্ড কেটে জান টিউশন করে পাঠ পড়ছো কেমন সে তাকে পচারলে সে কই দিতে পারে পয়সা রোজগার করে কত কত কষ্ট আর সমস্ত বাপা বিচার পাঠ পড়ছো। আমি বর্তমান সে জানি যে সংসার সংসারে চলিয়া পাই হলে কত কষ্ট কিছু আমি জানি, তাহলে বাবা পয়সা পকাচ্ছি আমি পাঠ পড়ছি, কিন্তু যেতবে জন বিবাহ অবস্থাকে আসলে বৈবাহিক বন্ধন না পড়ে তাকে হোল রেসপন্সিবল নেওয়া পড়ে, সম্পূর্ণ দায়িত্ব নেওয়া পড়ে, সম্পূর্ণ দায়িত্ব মানে বর্তমান তোমার 50% প্রবলেম যেটা ম্যারেজ ন করে থাকে তার 50% ব্রহ্মচারীর 50% প্রবলেম, তার নিজের প্রবলেমটা তার নিজের বডি নিজের মাইন্ড নিজের সেন্সেস এটা কিন্তু কন্ট্রোল করিব আসতে কিন্তু গ্রস্ত জীবন প্রবেশ করলে 100% প্রবলেম 100% প্রবলেম, কাহিঁকি তোমাকে শুনকর দেওয়া পড়ব, তোমার স্ত্রী ঠিক রাখিয়া পড়ব, বাপাকে ঠিক রাখিয়া পড়ব, মা ঠিক পুরা ফুল রেসপন্সিবল তোমার, কিয়ে ম্যারেজ করিব ন করে সেটা পর ম্যাটার, কিন্তু কম্পালসরি যদি মানুষের জীবনে ব্রহ্মচর্য আসন ট্রেনিং পিরিয়ড এটি জানে শৃঙ্খলা জীবনটা শৃঙ্খলাটা প্রাথমিক অবস্থায় শিখিব। আর ব্রহ্মচারী লাইফ মানে আমার বৈদিক সভ্যতা যেটা থিলা সেটা সব অস্ট্রেলিয়া প্ল্যান, যেটা আজকাল তোমার পাঠ পড়ছো তোমার পাঠ পড়াটা কি আজকাল অস্ট্রেলিয়া না 6-7 আলো উঠিব, কিন্তু আমি যেটা পাঠ পড়ছিল আমার মনে হচ্ছে আমি তো আমি তো হস্টেল মানুষ হতুলি আমি সার পাখর হতু টিচর মানে আমি পাখর রহিলি আমার টিচর পাখর শুইলি সে আসি 4টা বেড়ে সে উঠে গেছে উঠা সে নিজে স্নান করে তাহলে নদীকে দিয়ে আমি উঠে দেবে উঠে বসি পড়ো তাঙ্ক সাঙ্গে খাইবাকে পড়ব অলগা সময় খাইপারিব তাঙ্ক সাঙ্গে তাঙ্কর লুগা ধোয়াকে পড়ব তাঙ্ক সাইকেল বুঝিবাকে পড়ব তাঙ্ক ঘর ঘাট মারিবাকে পড়ব যদি সেতবে বৈদিক শিক্ষা আমি সে শিক্ষা দেবো বলে কিন্তু আটলিস্ট টিচর গাইডেন্স করে দেবে এ ডিসিপ্লিন থাকা। বর্তমান সমাজের এইসব জিনিস নাই, বর্তমান যে ব্রহ্মচারী জীবনের প্রথম গোটে অস্ট্রেট লাইফ শিক্ষা দেয় ব্রহ্মচারী জীবন মানে আগে প্রথম তপস্যা হয়ে যাব কৃষ্ণ সিরিয়াল কে দেখিছেন কৃষ্ণ সিরিয়াল দেখিবে ভগবান শ্রীকৃষ্ণ কিভাবে শান্তিপদ মুনিঙ্কর ঘর থাকা বেড়ে আশ্রম থাকা বেড়ে যাচ্ছিল কাঠ কাটি আগে সে ভগবান তাকে কিছু এটা করা দরকার কিন্তু কাঠ কাটার গুরু আদেশ দেলে তুমি যাওয়া পড়বে তো প্রথমে শৃঙ্খলিত হওয়া পাই ব্রহ্মচারী জীবনে আগে গোটে তপস্যা আমার জীবন যাপন করে আসছিল রূপাজী মহারাজ আজ মানুয়াল সাধ্যান ଗୋଟେ ସାଧାରଣ ଚାକର ଯେମିତି ରହେ, ଗୋଟେ ସେବକ ଯେମିତି ରହେ, ଜଣେ ବ୍ରହ୍ମଚାରୀର ଜୀବନ ସେ ଏଇଟା ଶିଖିବ। ସେ ପ୍ରଥମେ ପାଞ୍ଚ ବର୍ଷରୁ ପଚିଶ ବର୍ଷ ଏଇଟା ଶିଖିବ। ଆଉ ବିଶେଷ କରିକି ଯଦି ସେ ଏଇ ପ୍ରାଥମିକ ଜୀବନରେ ଭଗବାନଙ୍କୁ ନ ଧରେ, ଭଗବତ ଚେତନାଶୀଳ ନ ହୁଏ, ସେ ପଚିଶ ବର୍ଷ ପରେ ଗୃହସ୍ଥ ଆଶ୍ରମରେ ପ୍ରବେଶ କଲା। ଯେହେତୁ ଆପଣ ଦେଖିଛନ୍ତି ନା, ଗାଁ ଗହଳିରେ ଯେଉଁ ବଳଦଟା କଣ କହନ୍ତି, ଅଣ୍ଡରା ବଳଦ, ଦାବୁଡ଼ି, କଣ ଦାବୁଡ଼ି ବଳ, ତା କାନ୍ଧରେ ଯଦି ଟୋଟାଲ ତାକୁ କିଛି ଲୋଡ଼ ଦିଆଯାଏନି, ତାକୁ ଏକାଡେମୀ ହଳରେ ଜୁଟିଦେବେ, କଣ ହଉଛି? ସେ ହଳ କରିବେନି, ଆର ବଳଦ ହଇରାଣ କରିବ, ମାଲିକ ବି ହଇରାଣ କରିବ, କେବଳ ଶୁଣି ରହିବ। ତାହେଲେ ସେ ପ୍ରଥମ ଲୋଡ଼ କଣ ଜାଣେ, ଗୋଟେ ପାରିବାରିକ ବୁଦ୍ଧଟା କଣ, ପରିବାର କଣ, ସଂସାର କଣ, ଜଣେ ଅବିବାହିତ ଲୋକ ଜାଣି, ଆଜିକାଲି ଯେଉଁମାନେ ମ୍ୟାରେଜ କରୁଛନ୍ତି ସେମାନେ କି ଜାଣନ୍ତି? ସେଠି ମ୍ୟାରେଜ ଲାଇଫ ପଳେଇଲା ପରେ ସରିଲା, ତାଙ୍କ ଲାଇଫ ଶେଷ, ସେ ବଞ୍ଚିକି ମଲା ଭଳିଆ ଅବସ୍ଥା ରହୁଛନ୍ତି। ସେ ନିଜେ ଜାଣନ୍ତିନି ସ୍ତ୍ରୀକୁ କିଭଳି ଚଳିବାକୁ ପଡ଼ିବ, ଆପଣଙ୍କ ସହିତ କିଭଳି ଚଳିବାକୁ ପଡ଼ିବ, ଆଧ୍ୟାତ୍ମିକ ଜୀବନ କଣ, ଶୃଙ୍ଖଳା କଣ, ଏଇଟା କି ଜାଣନ୍ତି? ସେ ଭାବୁଛି ମ୍ୟାରେଜ ମାନେ ଗୋଟେ ଏଞ୍ଜୟମେଣ୍ଟ, ବିବାହମାନଙ୍କୁ ଉପଭୋଗ କରିବା ପାଇଁ ସୁଯୋଗ ଦିଆଯାଉଛି ନା ନା, ଯେଉଁଠି ଉପଭୋଗ ଅଛି ସେଠି କଣ ଅଛି, କରେଣ୍ଟ ଆମକୁ କେତେ ଆନନ୍ଦ ଦଉଛି, ବର୍ତ୍ତମାନ ଲାଇଟ ଦଉଛି, ଫ୍ୟାନ ଦଉଛି, ପବନ ଦଉଛି, ତା ପାଖରେ ଅଛି କଣ? ଟିକେ ଅସାଧାରଣ ହେଲେ କଣ ହବ, ସଫଳ ପାରିବ। ଭଗବାନ ଏଠି କେବଳ ଭୋଗ ରଖିନାହାନ୍ତି, ଯେଉଁଠି ଭୋଗ ଅଛି ସେ ବିପଦ ଅଛି, ଦୁଃଖ ଅଛି, ସେଥିପାଇଁ କରେଣ୍ଟ କଣ ଶୁଣିବା ପୂର୍ବରୁ ଗୋଟେ ଟେଷ୍ଟ ଦରକାର ହଉଛି ନା, ହାତରେ ମାରିଦେଉଛି, ଟେଷ୍ଟ ଦରକାର ହଉଛି। ସଂସାର ସବୁ ଭୋଗ ଭଗବାନ ସବୁ ରଖିଛନ୍ତି, କିନ୍ତୁ ଟେଷ୍ଟ କରି ଶୁଣିବାକୁ ପଡିବ ଯେ ହାତ ଡାଇରେକ୍ଟ ଲଗେଇଲେ ମରିବ। ତେଣୁ ଜଣଙ୍କୁ ସଂସାର ଭିତରେ ପ୍ରବେଶ କରିବା ପୂର୍ବରୁ ତାକୁ ସୁରକ୍ଷିତ ହେବାର ଅଛି। ସୁରକ୍ଷିତ ଜୀବନ କେଉଁଟା, ଏଇ ପ୍ରଥମ ଭଗବତ ଚେତନଶୀଳ ହେଇକି ଜଣେ ରହିଥିବା ଦରକାର। ସେ ପଚିଶ ବର୍ଷ ପରେ ସେ ଡିସାଇଡ କରିବ ମୁଁ ମ୍ୟାରେଜ କରିବି କି ନା, ସେଟା ନେକ୍ସଟ ଷ୍ଟେପ୍। କିନ୍ତୁ ପ୍ରଥମ କମ୍ପଲସରୀ ସବୁ ଲୋକମାନଙ୍କର ବ୍ରହ୍ମଚର୍ଯ୍ୟ ଆସିବ, ଆଉ ବ୍ରହ୍ମଚାରୀ ଜୀବନରେ ପ୍ରଥମ ସବୁ ବଡ଼ ଡିସିପ୍ଲିନ ଆମେ ଶୁଣିବା ଧୀରେ ଧୀରେ, ଯେ ସପ୍ତସ୍କୃତ ଭାଗବତ ନାରଦୀ ସେ କଥା କହୁଛନ୍ତି, ବ୍ରହ୍ମଚାରୀ ଗୁରୁ ଗୁରୁ ଗୁରୁକୁଲେ ବସନ୍ତି ଗୁରୁ ବାହନ୍ତମ ହିତ। ଯେଉଁମାନେ ଆଗରୁ ତୁମେ ତ ପାଠ ପଢୁଛୁ, ଯେଉଁମାନେ ସବୁ ଆଶ୍ରମ ରହୁଛନ୍ତି, ଗୋଟେ ପିତା ଗୃହ ଗୋଟେ ଗୁରୁ ଗୃହ, ଯେଉଁମାନେ ଆଶ୍ରମ ରହିଲେ କେବଳ ବିବାହ ନ ହେଲେ ତାଙ୍କୁ ବ୍ରହ୍ମଚାରୀ କୁହାଯିବେ, ବିବାହ ନ ହେଲେ ଏମିତି ବହୁତ ଲୋକ ଅଛନ୍ତି ତାଙ୍କ ଜୀବନରେ ସେ ବିବାହ ଗୁରା ହେଇଯାଉଛନ୍ତି, ଘର ଘର କଥା ମୁଣ୍ଡ କରିକି ରହିଛି, ସେମାନେ ବ୍ରହ୍ମଚାରୀ ନୁହଁ। ବ୍ରହ୍ମଚାରୀ ଶବ୍ଦର ଅର୍ଥ ଦୁଇଟା, ବ୍ରହ୍ମଚାରୀ ବ୍ରହ୍ମ ଅର୍ଥ ବେଦ, ବେଦକୁ ଯିଏ ଆଚରଣ କରନ୍ତି ବେଦାଙ୍ଗାମିନୀ ସେମାନେ ବ୍ରହ୍ମଚାରୀ, ଆଉ ଯେଉଁମାନେ ବ୍ରହ୍ମଚାରୀ ବ୍ରତ ପାଳନ କରନ୍ତି ସେମାନେ ବ୍ରହ୍ମଚାରୀ କରନ୍ତି। କିନ୍ତୁ ବ୍ରହ୍ମଚାରୀର ଶବ୍ଦର ପ୍ରକୃତ ଆକ୍ଷରିକ ଅର୍ଥ ହେଲା ଯେଉଁମାନେ ଗୁରୁ ଗୁରୁକୃଷ୍ଣଙ୍କର ଅଧୀନରେ ରହିକି, ଗୁରୁଦେବଙ୍କର ଅଧୀନରେ ରହିକି ବେଦ ଅଧ୍ୟୟନ କରନ୍ତି, ବେଦାନୁଗାମିନୀ ଭଗବାନଙ୍କର ସେବା କରନ୍ତି। କେବଳ ବିବାହ ନହେଲେ ବ୍ରହ୍ମଚାରୀ କୁହାଯିବନି, ବହୁତ ଲୋକ ଏମିତି ଅଛନ୍ତି ବିବାହ ନହେଲେ ତାଙ୍କ ଜୀବନ ରହୁଛି, ବିବାହ ନହେବାଟା ବ୍ରହ୍ମଚାରୀ, ଜଣେ ଭକ୍ତି ଜୀବନ ଅନୁସରଣ କରିବାଟା ହେଉଛି ବ୍ରହ୍ମଚାରୀ। ସେ ବ୍ରହ୍ମଚାରୀ ଦୁଇ ପ୍ରକାର, ନୈଷ୍ଠିକ ବ୍ରହ୍ମଚାରୀ, ପଚିଶ ବର୍ଷ ହେଲା ପରେ ସେ ଡିସାଇଡ କରିବ ନା ମୁଁ ମ୍ୟାରେଜ କରିବି ନାହିଁ, ବା ବୈବାହିକ ଜୀବନରେ ପ୍ରବେଶ କରିବି ନାହିଁ, ମୁଁ ବର୍ତ୍ତମାନ କେବଳ ସକ୍ଷମ ଯିଏକି ଗୁରୁଙ୍କର ସେବା କରି ଜୀବନଟାକୁ କଟେଇ ଦେବି। ଆଉ ସେ ଏଜୁକେଟ ନ ହଉନଥିବ, ଉତ୍ତେଜିତ ହଉନଥିବ କାମ ବାସନା, ଏବଂ ଭଗବାନଙ୍କ ସେବା ରହୁଥିବ, ସେ ଶୃଙ୍ଖଳିତ ହେଇଥିବ, ସେ ଡିସାଇଡ କରିବ। ଆଉ ଯଦି ଜଣେ ସବୁବେଳେ ଡିଷ୍ଟର୍ବ ହେଲା କାମ ବାସନାରେ, ସେ ତାର ଗୁରୁଙ୍କର ଅନୁମତି ନେଇକି ସେ ଗୃହସ୍ଥ ଆଶ୍ରମରେ ପ୍ରବେଶ କରିବ। ବ୍ରହ୍ମଚାରୀ ଦୁଇ ପ୍ରକାର, ଜଣେ ନୈଷ୍ଠିକ ବ୍ରହ୍ମଚାରୀ, ନୈଷ୍ଠିକ ବ୍ରହ୍ମଚାରୀ ମାନେ ସମଗ୍ର ଜୀବନ ସେ ସ୍ତ୍ରୀ ଗ୍ରହଣ କରିବ ନାହିଁ, ଏବଂ ଦ୍ୱିତୀୟ ହେଲା ଉପକୁର୍ବାଣ ବ୍ରହ୍ମଚାରୀ, ଜଣେ ଗୃହସ୍ଥ ଆଶ୍ରମକୁ ଗଲେ ବି ସେ ମନ ଇଚ୍ଛା ଭୋଗ କରିପାରିବେନି, ସେ ଗୁରୁଙ୍କର ଆଦେଶରେ ଭୋଗ କରିବେ ସଂସାର କରିବେ, ତାକୁ ଉପକୁର୍ବାଣ ଗୃହସ୍ଥକୁ ଉପକୁର୍ବାଣ ବ୍ରହ୍ମଚାରୀ କରେ। কিন্তু ব্রহ্মচারী আশ্রমটা যেহেতু বর্তমান কাহিনী সম্পূর্ণ এই কথা গুড়াক প্রায় সমাজের বর্তমান গোটে বহু বড় ডিফিকল্ট ট্যাক্স ভালো লাগবে কাহিঁকি না প্রথমর আমার বাবা কিছু শিখে না মা কিছু শিখে না আহার সঙ্গমতা না পরিবেশ বদলে যাই বহু বড় ট্যাক্স সমাজ কিন্তু সমাজ সুবিধা গেলে এইসব কাম করার পড়ে আগে শৃঙ্খল দেওয়া পড়ে ব্রহ্মচারী জীবনের প্রথম জিনিস হল যে গুরুকুলে রুহতি গুরুগৃহরে রুহ যেমন হস্টেল হস্টেল উঠে টাইম যেতে যেত সেটা হল উঠে টাইম তবে কলেজ যাবার ইয়া না কিন্তু গুরুকুলে রে সে মনে ইচ্ছা উঠে গেলে তিনটার চারটে তিনটার উঠিয়া পড়ে ঠাকুরঙ্কর আশ্রম কারণ প্রাতর উঠিবা সূর্য উদয়ের দেড় ঘন্টা পূর্বর নিশ্চিত উঠিয়া পড়ে এই সময় প্রকৃতি অমৃতত্ব দর্শন করেন এটা সাত্বিক সময় এই সময় স্বয়ং কলা মাত্রে বহু জিনিস ক্ষতি কোন কোন ক্ষতি প্রথমে হল তামসিক গুণ বড়ব ভগবান চিন্তা কিছু না সাত্বিক সময় নষ্ট করবে উঠিয়ে এই চিন্তা খারাপ কাম করবে সংসারে কোণ সে কথা মন্দ করবে আগে আর শরীরে নষ্ট করি আগে কিছু না আগে গরম মিশা ওরা খাই শরীর স্বাভাবিক অভিজ্ঞতা বলে জনে প্রাতর উঠিবার চেষ্টা করলে শীঘ্র শোয়া দরকার এবং শীঘ্র উঠিবা দরকার আজি টু বেড আজি টু রাইজ আনসার গুলো পড়তু মেক্স ইউ হেলদি ওয়েলদি অ্যান্ড ওয়াইজ জনে প্রাতর বহু শীঘ্র শোয়া দরকার এবং প্রাত মুহূর্তে ব্রহ্মচারী প্রথম কাম দেড় ঘন্টা কেবে সেই সময় শোয়া মানে কমন বড় কাম শক্তি বড় খারাপ ভাবনা আসবে আর লেজিনেস সে এক্সপোর্ট কেবে দক্ষ হবে তার জীবকোষ গুড়িক সব মানুষ আমার যে অছি বুদ্ধির মনের যে সব সুন্দর জীবকোষ গুড়িক অনেক সেগুলো দুর্বল হয়েছে স্বয়ং কেবল ছ ঘন্টা দরকার আর যে অতি পরিশ্রম অধিকা দিন তাকে অধিকা গোটে ঘন্টা দিয়ে যাবে সাত ঘন্টা তাকে অধিকা কাহা পাই আলো আমি কাহা পাই অধিকা আলো সময় দিয়ে কারণ অধিকা শোয়া মানে মধ্যে এটা সর্বপাই ক্ষতি তেমন গুরুগুলো সব ব্যবস্থা আছে ঠিক সময়ে শোয়া ঠিক সময়ে উঠিবা আগে স্বর শৃঙ্খলা দরকার কেউ আসে বলে কেউ আগে স্বর শৃঙ্খলা আজকে ব্রহ্মচারী তো প্রথম এই জিনিসটা আবশ্যক ঠিক সময় শোয় এবং ঠিক সময় উঠিও আর কেউ সময় শোয় তার শাস্ত্র লেখা আছে এমনি রাজ মনে হচ্ছে মোটর বারোটা শোয় মোটর চারটা উঠলে মনে আসতে চলিব না না সে উঠি পড়ব যেহেতু আশ্রম রয়েছে মোটর ভয়ের উঠি পড়ে গেলে করি করি শুয় রূপমা ধরি তার উঠলেব ক্রোধ আসিব শরীর খারাপ হব মানে শরীর গোটে যন্ত্র আর কিছু রেস্ট দরকার 24 আওয়ার কিছু চালিপারিবে যাহা চালিয়ে সে নষ্ট হব তা পাই কিছু রেস্ট দরকার না তো যে যে মেশিন মানে সব 24 আওয়ার চালুছেন তা পাই গভর্নমেন্ট তা পাই ইঞ্জিনিয়ার মানে কোন রাখিছেন ফ্যান সব রাখছে মেশিন চালছে আর ফ্যান চালছে তা কোন করে রাখা সেগুলা শরীর পাই গোটে রাতে হচ্ছে চারি জাম গোটে রাত্রিটা চারিটা সন্ধ্যা ছ রু সকাল ছ চারিটা জাম রাত্রিটা কত ঘন্টা 12 ঘন্টা চারি জাম হলে গোটে জাম কত ঘন্টা গোটে জাম হলে 3 ঘন্টা আদি অন্ত এই আদি জাম অন্ত জাম আদি অন্ত জাম ভজনম কৃত্বা মধ্য জাম দেয়ম শরণম কুর্বতি জিতেন্দ্রিয় তুহু বিশ্বনাথ ঠাকুর ঠাকুর লিখলে যে জিতেন্দ্রিয় লোক যে ইন্দ্রিয় সংযোগ করা চাহি বা যে ঠিক শৃঙ্খল দেওয়া চাহি সে লোক মানে
সেই জিতেন্দ্রিয় পুরুষ মানে আদি আর অন্ত, এই জাম দুইটা জামরে ভগবানকে ভজন করবে। আদি জাম কোনটা হল? তিন নটা আদি জাম, প্রথম সন্ধ্যা ছ রু ন, এটা ভগবানকে ভজন করবে। সন্ধ্যা হল, আরতি সরলা, গীতা পাঠ হল, শুনলে যে স্টুডেন্ট সেমান অল্প সন্ধ্যা সময় হল, সন্ধ্যা আরতি করেদেলে, গীতা টিকে পড়েদেলে, তারপর তাঁকে পাঠ করলে। আদি জাম আর অন্ত জাম, অন্ত জাম কোনটা হল? তিন রু ছ, ভোর তিন রু ছ, এটা অন্ত জাম। আর মঝি জাম কোনটা হল? মঝি জাম দুইটা, নরু বার, সরি নরু তিন, এই ছ ঘন্টা জন শুয়ে। যদি সার্বিক মানসিক অধিকার পরিশ্রম করছি অধিকার গোটে ঘন্টা রেস্ট নিয়ে, আদি আর অন্ত এই দুই জামরে ভজন জ্ঞান করা দরকার। এই সময় প্রকৃতি সাহায্য করছেন, আমি প্রকৃতি সাহায্য করি, সে সময় শোয়া দরকার, সে সময় শোলে তোমার গুণটা বড়ব, লোক ক্রোধ বেশি আসব, কাম বেশি আসব, মোহ বেশি আসব। পক্ষী পশুপক্ষী মানে দেখুন, ভোর বাজলাম আমি আলারাম দিয়ে পাঁচটার উঠিবি, কষ্ট দেখবি লোক ছটা বাজলে উঠি উঠবে, সে আলারাম দশটার বন্ধ করতে সেটি বন্ধ করে বেড়ে। পশুপক্ষী মানকার কম আছে, পশুপক্ষী মানে দেখবে ঠিক ভোর হয়ে মানে রাত্রিতে যাবে মানে বিশ্রাম করে নেবে, দিন আসলা মানে আর দু মানে দিলা চল সে ভোর উঠ করে চারটা বাজে উঠ করে। কিন্তু গোটে সকল লক্ষ্য করে এক পড়ব, যে মানে রাত্রি উঠিবে এটা হচ্ছে বেশি কার্যক্রম জিনিস, কারণ আমি যদি দিন সাতটায় উঠবা, যেমন তুমি মানে স্টুডেন্ট তুমি ছটা উঠিব, তুমি ঠাকুর কেতবে গোটে মালা জপ করিবা, গোটে গীতা পড়িব, তারপরে তুমি পাঠ পড়িব, তুমি সময় দিন থাকে সময় হইনি না, মতো সময় হইছে। আমি যদি ঠিক সময়ে না উঠিবা, আমার সময় উপযোগিতা ঠিক হয়ে পারিব, কারণ মনুষ্য শরীরে এই চারিটা জিনিসকে মনুষ্য চাহিলে মিনিমাইজ করিবে, ম্যাক্সিমাইজ করিপারিবে, চারটা জিনিস পশুপক্ষ করিপারিবে। পশুপক্ষে কোন কথা, যদি গাড়ির স্পিড টিকে কন্ট্রোল করার পর ইঞ্জিনিয়ার মানে কোন করতে, গাড়ি ইঞ্জিনিয়ার তো তৈরি করি কোন করতে, তো ফিক্স করে দিতে আমি শহে রু হিরোটা শহে রু অধিকা নিয়ে পারিবনি, তা কোন দিকে তাঙ্কর এই গ্যারেজ লোকমানে তাঙ্কর গভর্নর না কোন কোনটা, গভর্নর বন্ধা হয়েছে মনুষ্য এই জন্মটা গোটে এমন জন্ম, এমনি আমি ছাড়িয়ে গোটে যেমন ট্যাক্স লাইফ, আমি চাহিলে এই চারটা জিনিস ম্যাক্সিমাইজ করিপারিবা, মিনিমাইজ করিপারিবা, ম্যাক্সিমাইজ কলে আমি অধিক দুঃখী হয়ে পারিবা, আর মিনিমাইজ কলে অধিক সুখী হওয়া, এই চারটা জিনিস। যে আহার নিদ্রা ভয় আর বৈঠিক এই চারটা জিনিসকে আমি চাহিলে ম্যাক্সিমাইজ করিপারিবা, চাহিলে মিনিমাইজ, এটা আমার হাতে রয়েছে। জন সত্য মনে রহলে, জন ভগবত চেতনশীল হলে, জন ডিসিপ্লিন হলে, সে চাহিলে আমি মিনিমাইজ করিপারিব। ঘরে কেতে থার তুমি খাও, তুমি তোমার নাম কোন, বস 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 বস, কই তোমার ঘর বন্ধ আছে, আচ্ছা বন্ধ হয়ে যাবে বন্ধ, হ্যাঁ ঠিক আছে। ঘরে কে থর যেত ঘরে ছিল দশ বছর করুছিল, কেতর খাওয়াছিল চারশো, সকালে উঠলা মানে না বুঝা দেব, পুনে দশটা বেড়ে খাইব, বারোটা বেড়ে খাইব, রাতি খাইব, চারশোর তাপরে এক্সট্রা আছে, পুনে বাজার বাজার গেল খাইব, বর্তমান হোস্টেলে দিঘা দেখল চারিথর খাওয়া লোক, প্রথম দ্বিতীয় খাই ঘুম রয়ে গেল, কাই তোমার মন এগুলা পরিবেশ ভিতরে বসলা, এটা দুই করে খাইতে রহিয়া পড়ে, তো তাই মিনিমাইজ হয়ে গেল ডিসিপ্লিন, সে শুইলা। বর্তমান হসপিটাল আছ, কেতবে শুয়েছ দশটা, উঠছ পাঁচটা সাড়ে পাঁচটা, কেউ ডাকলে ছটা হয়ে যাব, এটা আমার হ্যাবিট, এটাই তুমি মিনিমাইজ করিপারিব। জনটি ঠিক ঠিক ভাবে শৃঙ্খলা ভাবে শুয়ে শুয়ে আর শৃঙ্খলা ভাবে ভোজন করে, সে যেত শয়ন করে সেটা ভোগ হয়ে যাব, ନିଦ୍ରାଟା ଭୋଗ ନ ହେଲେ ତୁମ ଶରୀରଟା ଖରାପ ଲାଗିବ, ତୁମ ପ୍ରେସର ବଢ଼ିବ, ଜପ କଲାବେଳେ ନିଦ ଲାଗିବ, କିଛି କାମ କଲାବେଳେ ଅଳସୁଆ ଲାଗିବ, ଭୋଗ ହେଇଯାଏ ନିଦ୍ରାଟା ଆଦ୍ୟ ଅସୁବିଧା। କିନ୍ତୁ ଏଇ ଚାରିଟା ଜିନିଷକୁ ଆହାରକୁ ଆମେ ଚାହିଁଲେ ବଢ଼େଇ ପାରିବା କମେଇ ପାରିବା, ଆଉ ନିଦ୍ରାକୁ ଚାହିଁଲେ ବଢ଼େଇ ପାରିବା କମେଇ ପାରିବା, ଏ ଆମ ହାତରେ ଅଛି। କିନ୍ତୁ ସ୍ପିରିଚୁଆଲ ଆଧ୍ୟାତ୍ମିକ ଚେତନା ନ ଆସିଲେ ଆମେ ମନ ଇଚ୍ଛା ବଢ଼େଇ ପାରିବାନି କି କ'ଣ? ଯେମିତି ଲୋକମାନେ ବର୍ତ୍ତମାନ ଅର୍ଥ ପାଇଁ ଏଇଟାକୁ କମଉଛନ୍ତି, କ'ଣ କମଉଛନ୍ତି? ନିଦ୍ରାଟା ଦେଖୁଛୁ ନା, ଟଙ୍କା ରୋଜଗାର କରିବାକୁ ପଡ଼ିବ, ରାତି ବାରଟା ତାଙ୍କର ଦୋକାନ ଫୋକାନ ସବୁ ବନ୍ଦ କରି ସବୁ କାଉଣ୍ଟିଂ କରି କି ଆକାଉଣ୍ଟିଂ କରି ସବୁ ଆସିବେ ରାତି ବାରଟାରେ, କାହିଁକିନା ଏତେ କ'ଣ ସମୟ ନଷ୍ଟ କରୁଛୁ ତୁମେ ଟଙ୍କା ପାଇଁ, ପରମାର୍ଥ ପାଇଁ କ'ଣ? ସ୍ପିରିଚୁଆଲ ଭାଲୁ ନାହିଁ, ମେଟେରିଆଲ ଭାଲୁ ପାଇଁ ଶୋଉଛନ୍ତି କେତେ, ଆମଠୁ ବି କମ୍ ଶୋଉଛନ୍ତି ସେମାନେ। ରାତି ବାରଟା ଆସିବେ ପୁଣି ଭୋର ପାଞ୍ଚଟା ଗୋଟେ ବିରିୟାନୀ ଦୋକାନ ଖୋଲିସାରିବେ, ସେ ବି ମିନିମାଇଜ କରୁଛନ୍ତି ନା? କିନ୍ତୁ କୋଉ ପାଇଁ ମିନିମାଇଜ କରୁଛନ୍ତି? ଅର୍ଥ ପାଇଁ, ସ୍ପିରିଚୁଆଲ ଆଧ୍ୟାତ୍ମିକ ଅବଗତି ପାଇଁ ସେ କରୁନାହାନ୍ତି, ପଇସା ପାଇଁ କରୁଛନ୍ତି। କିନ୍ତୁ ଶରୀର କ'ଣ କରୁଛନ୍ତି ନା, ଗୋଟେ ଅତ୍ୟାଚାର କରୁଛନ୍ତି, ଗୋଟେ ସେମାନେ ରୋଗୀ କାହାକୁ ବ୍ଲଡ ବ୍ଲଡ ପ୍ରେସର ହେଇଯାଇଛି, ହାଇ ବ୍ଲଡ ପ୍ରେସର, ସୁଗାର, ଡାଇବେଟିସ, ସବୁ କେତେ ପ୍ରକାର ରୋଗ ସବୁ ବାହାରୁଛି ତାକୁ ହାର୍ଟ। ଶରୀର ଗୋଟେ ଯନ୍ତ୍ର, ଆମେ ଯେ ଆର୍ଟିଫିସିଆଲ ୟୁଜ କରିବା, ଏ ଶରୀର ଆମ ଉପରେ ଆମ ଶରୀରକୁ ଅତ୍ୟାଚାର କରିବ, ଶରୀର ଏହାର ପ୍ରତିକ୍ରିୟା ଆମ ଉପରେ ଛାଡ଼ିବ, ଯେଉଁଟାକି ଆମେ ରୋଗୀ ହେବା ପାଇଁ ବାଧ୍ୟ ହେବା। ସେଥିପାଇଁ ମାନବ ଶରୀରରେ ବିଶେଷ କରି ବ୍ରହ୍ମଚର୍ଯ୍ୟ ଆଶ୍ରମ ଯେତେବେଳେ ପାଳନ କରେ, ତାର ପ୍ରଥମ ଡିସିପ୍ଲିନ ହେଲା ସ୍ୱୟଂ ଆଉ ଭୋଜନ, ସବୁବେଳେ ଯଦି ଦିବା ନିଦ୍ରା ଦିନବେଳେ, ଜଣେ ଯଦି ଅତି ଟାୟାର୍ଡ ଲାଗୁଛି ଦିନବେଳେ ଶୋଇବ, ଦିନବେଳେ ଭୋଜନ କରିକି ଶୋଇବନି, ଦିନବେଳେ ଖାଇସାରିକି ସେ ଶୋଇବନି, ବହୁତ ସମୟ ଖାଇସାରିକି ବହୁତ ସମୟ ଶୋଇବା ମାନେ ତା ଶରୀର କ୍ଷତି ହେବ। ସେ ଖୁବ କମ୍ ସମୟ ଦଶ ମିନିଟ୍ ବିଶ୍ରାମ କରିବା ଦରକାର, ଅଧ ଘଣ୍ଟା ମ୍ୟାକ୍ସିମମ୍, କାରଣ ଶୟନ ଉପରେ ଶରୀରର ଗୁଣର ସବୁ ପ୍ରଭାବ ପଡ଼ିବ, କେଉଁ କେଉଁ ସମୟରେ ଶୋଇଲେ ରୋଗ ନ ଆସିବ, କେଉଁ କେଉଁ ସମୟ ସନ୍ଧ୍ୟା ସମୟରେ ବିଲକୁଲ ଶୋଇବା ଉଚିତ ନାହିଁ, ସନ୍ଧ୍ୟା ସମୟରେ ଆଉ ପ୍ରାତଃ ସମୟରେ କଦାପି ଶୋଇବା ଉଚିତ ନାହିଁ, ରୋଗ ହସରେ ବୁଦ୍ଧି ନାଶ ହେଇଯିବ। ନିଦ୍ରା ଆଦିଯାମ ଆଉ ଅନ୍ତଯାମ ଭୋଜନ କରିବେ କେବେ ଶୋଇବା ଉଚିତ ନାହିଁ। ସମସ୍ତେ ଯେଉଁମାନେ ଷ୍ଟୁଡେଣ୍ଟ ପଢ଼ୁଛନ୍ତି, ମାନେ ସମସ୍ତେ ଭକ୍ତ ସାଧୁ ହୁଅନ୍ତୁ ବ୍ରହ୍ମଚାରୀ ହୁଅନ୍ତୁ ଏହା କଥା କହୁଛନ୍ତି, କିନ୍ତୁ କମ୍ ସେ କମ୍ ହଷ୍ଟେଲରେ ଥିଲାବେଳେ ସମସ୍ତେ ଚାହିଁଲେ ପାଞ୍ଚଟା ପୂର୍ବରୁ ଉଠିବା ପାଇଁ, ଏଇଟା ତୁମର ପଢ଼ାରେ ହିଁ କାମରେ ଲାଗିବ। ଭୁବନେଶ୍ୱରରେ ଯେଉଁମାନେ ଆମର ଜଣେ ଭକ୍ତ ଅଛନ୍ତି, ତାଙ୍କର ଭକ୍ତ ନାହିଁ ମାନେ ଆମର ଦେଖିଛନ୍ତି ଭକ୍ତ, ତାଙ୍କ ମା ମାତାଜୀ ଭକ୍ତ, ତାର ପୁଅ କିଟ୍ରେ ସେକେଣ୍ଡ ପୋଜିସନ୍ ପାଇଲେ, ଦୁଇ ଇଞ୍ଜିନିୟରିଂ ପଢ଼ିଲେ ସେକେଣ୍ଡ ପୋଜିସନ୍ ପାଇଲେ, 98% ରଖୁ, ସେ କେତେ ଘଣ୍ଟା ପଢ଼ାଇଛନ୍ତି? ସେ 18 ଘଣ୍ଟା 22 ଘଣ୍ଟା ପର୍ଯ୍ୟନ୍ତ ପଢିବ, 18 ଘଣ୍ଟାରେ 22 ଘଣ୍ଟା କବାଟ ବ୍ଲକ୍ କରି ସବୁ ପଢୁଥିବ। ଏତେ ସମୟ ସେମାନେ ଆଧ୍ୟାତ୍ମିକ ପାଇଁ ଗୋଟେ ଅର୍ଥ ରୋଜଗାର କରିବା ପାଇଁ ଏତିକି ସମୟ ସେ ଦେଇପାରୁଛନ୍ତି, କଣ୍ଟ୍ରିବ୍ୟୁଟ୍ କରିପାରୁଛନ୍ତି, ତାହେଲେ ଶୋଇବାଟା କ'ଣ କରୁଥିବେ? ସିଏ ମିନିମାଇଜ କରୁଥିବ ନା? ଜଣେ କଲେଜ ଆଟେଣ୍ଡ କଲା ପରେ ମାନେ ଆଉ ଯାଉନି କଲେଜ, ତାଙ୍କ ବନ୍ଦ ହେଇଯାଇଛି, 18 ଘଣ୍ଟା ପଢୁଥିଲା ସିଏ, ଆମେ ତା ଘରେ ପ୍ରୋଗ୍ରାମ ପାଇଁ ଡାକିଥିଲେ, ତାଙ୍କ ବାପା ଜୁନିୟର ସାଇଣ୍ଟିଷ୍ଟ ଅଲ୍ ଓଡ଼ିଶାରେ ଅଲ୍ ଇଣ୍ଡିଆରେ ସେ ଜୁନିୟର ଏଇ ସାଇଣ୍ଟିଷ୍ଟର ହେଡ୍ ଅଛନ୍ତି, ସିଏ ରାଓ ସମ୍ରା, ତାଙ୍କ ପୁଅ କାହିଁ ନା ପୁଅ ପୁଅ ପଢୁଛି ବର୍ତ୍ତମାନ ଆସିପାରିବେନି, 18 ଘଣ୍ଟା 20 ଘଣ୍ଟା ସେମାନେ ପାଠ ପଢୁଛି, କେବଳ ଅର୍ଥ ରୋଜଗାର କରେ। ତେଣୁ ଜୀବନରେ ଆମକୁ ବହୁତ ଜିନିଷ ଶିକ୍ଷା କରିବାକୁ ପଡିବ, ଏଇଟା କି ଆମର ପରମାର୍ଥ ଜୀବନରେ ଲାଗିବ, ଭୌତିକ ଜୀବନରେ ଲାଗିବ, କେହି ସାଧୁ ନ ହେଲେ ବି ବାହାର ଜୀବନରେ ବି ଲାଗିବ। ସେ ଗୃହସ୍ଥ ହେଲେ ଏମିତି ନାହିଁ ଯେ ବ୍ରହ୍ମଚାରୀ କେବଳ ମଙ୍ଗଳା ଉଠିବ, ଗୃହସ୍ଥ ଲୋକ ତାର ଖାଇପିଇକି ଶୋଇବ, ଯିଏ ବି ସକାଳେ ଯିଏ ପ୍ରାପ୍ତରୁ ନ ଉଠିଲା ତା ପାଇଁ କି କର, ତା ସମୟ ନଷ୍ଟ ହେଇଗଲେ, ସମୟ ମିଳିବ, ସମୟଟା ଚାଲିଗଲା, ସତ୍ୟ ସମୟ ଚାଲିଗଲା, ସେ ଭଜନ କ'ଣ କରିବ?
যে মানে ব্রহ্মচারী গুরুকুল রহিলে তাঙ্কর কাম কোন রইল সেবা করিলে ডিউটি করিলে সেবা করিলে ডিউটি করিলে ডিউটি হইলে যে সেটা তাকে ফল প্রদান হবে তাঙ্কর পরমাত্মা মানে কি লাভ হবে না ডিউটি মানে সে প্রভু এত কথা করতে মোটা এত করি বলে আমার প্রদেশ পর সংসার পর পুরো মধ্যে করে তুলন করে দিলে ঠাকুর কোন বিধান না বিধান কেন বড় ব্রহ্মচারী এতে হলে তাহলে সাথে হইবে ব্রহ্মচারী ব্রহ্মচারী জীবন সবুজ 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 ପାଳନ କରିପାରିଲା ସେ ବ୍ରହ୍ମଚାରୀ ହେଇକି ରହିଛନ୍ତି। ସବୁବେଳେ ଆଜ୍ଞା ପାଳନ କରେ, ଯିଏ ଯୋଉ ଆଦେଶ ତାକୁ ଦଉଛନ୍ତି ଆମେ ସେଟା କରୋନା କରେ, ତାର ରେଜଲ୍ଟ କଣ ହବ ସେଟା ପର କଥା। ଯେମିତି ତୁମେ ହୋଟେଲ ରହୁଛ, ହଷ୍ଟେଲ ରହିଲା ବେଳେ 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 ତୁମର ସେ ଜିନିଷ ପଢିବା ପାଇଁ ଇଚ୍ଛା ନାହିଁ, କିନ୍ତୁ ପିଲା କଣ କହୁଛି ଆଜି ଏଇଟା ତୁମକୁ କମ୍ପ୍ଲିଟ କରିକି ଚାପ୍ଟରଟା ଦେବାକୁ ପଡିବ। ତୁମର ଇଚ୍ଛା ନଥିଲେ ତୁମେ କଣ କରୁଛ, ଫୋର୍ ସ୍କୁଲ ପଢୁଛ, ଏଠି ଏଇ ଏଇ ଯୋଉ ଗୁରୁକୁଳ ରହିଲା ବେଳେ, ଯଦି ଗୁରୁକୁଳ ରହିଲା ବେଳେ ସବୁବେଳେ ଯୋଉ ସେବା କରୁଛି ଭଗବାନଙ୍କୁ ଯୋଉ ସେବା କରୁଛି ସବୁବେଳେ ସେ ସହୃଦୟତା କରିବା ଦରକାର, ପ୍ରେମରେ କରିବା ଦରକାର, ସେଟା ଭଗବାନଙ୍କ ସେବା। ଆଉ ଏଥିପାଇଁ ଯିଏ ଅର୍ଡର ଦଉଛନ୍ତି ଆଜ୍ଞା ପାଳନ କରୁଛନ୍ତି, ଟିକେ ପରୀକ୍ଷା କଣ ଆଣିଲା ମାନେ ତୁମର କେତେଟା ଚଏସ ଆସୁଥିବ, କଣ ଚଏସ ପିଲାମାନେ ଆଣିକରି କଣ ସିଲେକ୍ସନ କରୁଛନ୍ତି, ଆଉ ପାଠ ପଢୁନାହାନ୍ତି ଠକ ହେଇଗଲେଣି ନା, ପାଠ ପଢେଇବି ସିଲେକ୍ସନ କରିଦେବି, ସାଇନ୍ସ ସିଲେକ୍ସନ ଦେଇଛନ୍ତି, ମାଷ୍ଟର ବି ଠକ ପିଲା ବି ଠକ ହେଇଗଲେ, ସେପଟା ଗୋଟେ ସାଇନ୍ସ କଲେଜ ଅଛି ସେ ପିଲାମାନେ ଯୋଉ ଆସୁଛନ୍ତି ଆମର ପୂର୍ବରୁ ପିଲା ଏପଟେ କଣ ହେଲା ସେଟା ଯୋଉ ଆସୁଛନ୍ତି ସେପଟେ ପିଲା କାନ୍ଦି କାନ୍ଦି ଆସୁଛି ନା କଣ କଣ ନା କିଛି ସିଲେକ୍ସନ ହୋଇଥାଏ ସବୁ ପଢିଥିବ ଆଉ ଅର୍ଡରଟା ଫଲୋ କରୁଛ, ଟିଚର କଣ କହିବ ମୁଁ ସେଇଟା ଫଲୋ କରିବି, ସେ ତାର ଅନୁଭୂତି କି ଯୋଡ଼ିବ, ତାର କିଛି ଯୋଉ ନିଜର ଅନୁଭୂତି ଅଛି ସେଟା ଯୋଡ଼ିବେ ଭ୍ରମଚାର ଜୀବନରେ, ନିଜର କିଛି ଯଦି ଇଣ୍ଟେଲିଜେନ୍ସ ତୁମେ ୟୁଜ୍ କର ତୁମେ ଠକିଯିବ, ତୁମେ ସିମ୍ପଲି ଫଲୋ କରିବ ମୋତେ ଅର୍ଡର କଣ ଆଦେଶ ଅଛି ମୁଁ ସେଇଟା କରିବି, ତାର ରେଜଲ୍ଟଟା କଣ ସେଟା ପରେ, ସେଟା ପରେ ତୁମେ ଜାଣିବ କଣ ମୋତେ ଫଳ ମିଳିବ ମାନିଲେ ମୋର କଣ ଲାଭ ହବ, ଆଗେ ଆଦେଶ ପାଳନ କରେ। ଆଉ ଭକ୍ତି ଜୀବନରେ ବ୍ରହ୍ମଚାରୀ ଜୀବନରେ ସମସ୍ତଙ୍କର ଉଦ୍ଦେଶ୍ୟ କଣ ନା, ଜୀବନର ଗୋଟେ ବଡ ସମସ୍ୟା ହେଲା ଇନ୍ଦ୍ରିୟ ସଂଯମ, ସେ ବ୍ରହ୍ମଚାରୀ ହଉ ବା ଗୃହସ୍ଥ ସମସ୍ତଙ୍କ ପାଇଁ ଗୋଟେ ସମସ୍ୟା, କାରଣ ମନଟା ସଂଯମ ନ ହେଲା ବେଳେ ତୁମେ କୌଣସି ଜିନିଷ ଠିକସେ ଭାବରେ କରିପାରିବ, ଦେଖିଛ ନା ମେକାନିକ ମାନେ କାମ କରୁଛନ୍ତି କମ୍ପ୍ୟୁଟର ସେମାନେ ସୁଧାରୁଛନ୍ତି, କିବୋର୍ଡ ସୁଧାରୁଛନ୍ତି, କିଏ ମାଇକ୍ ସୁଧାରୁଛି, ଦେଖିଲେ ସେମାନେ କାମ କଲା କେତେ ୱାନ୍ ପଏଣ୍ଟେଡ଼ କାମ କରନ୍ତି, ଟିକେ ଭୁଲ ହେଇଯିବ କୋଉ ଆଇସ ପଡ଼ିଗଲା କଣ ନା ହେଲା କଲେଷ୍ଟ୍ରୋଲଟା ଆଉ ଦେଖୁଛେ ପୁଣି ସେମାନେ ତାଙ୍କର କାମରେ ସେତିକି ଧ୍ୟାନ ଦେଇଛନ୍ତି ସେମାନେ ଜିନିଷଟା ଠିକ ଭାବରେ ଚାଲିପାରନ୍ତି ସେଟା ପରମାର୍ଥ ଜୀବନରେ ଯେଉଁମାନେ ଆଧ୍ୟାତ୍ମିକ ଜୀବନରେ ଆସିବେ ତାଙ୍କ ଆଗରେ ମନଟା ସଂଯୋଗ ହେବା ଦରକାର ମନୁଷ୍ୟ ଜୀବନର ସମସ୍ୟା ହେଲା ଇନ୍ଦ୍ରିୟ ମାନେ ଯେତେବେଳେ ସଂଯୋଗ ଥାଏ ତୁମେ ସେତେବେଳେ ଯେଉଁ ରହିବି ସୁଖ ରହିବ ଯଦି ଇନ୍ଦ୍ରିୟ ମାନେ ସଂଯୋଗ ନାହାନ୍ତି ତାହେଲେ ତୁମକୁ ତୁମେ ଯେଉଁ ଠିକ କଲେ ବି ବିପଦ ରହିବ ଇନ୍ଦ୍ରିୟ ମାନଙ୍କର ସବୁଠୁ ବଡ ପ୍ରୋବ୍ଲେମ କଣ ଇନ୍ଦ୍ରିୟମାନଙ୍କର ଚକ୍ଷୁ କଣ ଯାଉଛି ଠାକୁର କେତେ ସମୟ ଦେଖିବ ପାଞ୍ଚ ମିନିଟ ଦଶ ମିନିଟ ତାପରେ ଆଉ ଦଶ ମିନିଟ ବନେଇ ପାରିବେ ଟିଭି ଦେଖିଲେ କ୍ରିକେଟ ଖେଳ ଦି ଦିନ ଚାଲିବେ ଚକ୍ଷୁ କଣ କରୁଛି ସେ ତା ଭୋଗ କରୁଛି କାମ ଜୀବାତ୍ମା ଏକ ଆମେ ଆମକୁ ଦେଖ କେତେ ଲୋକ କେତେଟା ଇନ୍ଦ୍ରିୟ ଅଙ୍ଗ ଅଛନ୍ତି ଆମକୁ ଶୋଷୁଛନ୍ତି ଏଟା ସମସ୍ତଙ୍କ ପାଇଁ କର୍ମଚାରୀ ପାଇଁ କି ଗୃହସ୍ଥ ପାଇଁ ଆମେ ସୁଖ କରୁଛେ ନା ସୁଖକୁ ଆମର ସୁଖଟା ଲୁଟୁଛୁ ଟିକେ ଇନ୍ଦ୍ରିୟ ଚକ୍ଷୁ କଣ କରୁଛୁ ଆଗରୁ ଟିଭି ଲୋକ ଦେଖୁଛୁ ରଣା ଟିଭି ଦେଖିବା ଦରକାର କଣ ହେଲା ଆମେ ସମସ୍ତେ ଦେଖିବେ ମୋବାଇଲ ସେଥିରେ 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 ଘଣ୍ଟା ଘଣ୍ଟା ଅଛି ଚକ୍ଷୁ ତା ଭୋଗଟା ପାଇଯାଉଛି ନା ଚକ୍ଷୁ ତା ତାର ଭୋଗଟା ପାଇବ ରୂପ ଦେଖିଲା ସେ ଚକ୍ଷୁ ଯାଉ ସବୁବେଳେ ଭଲ ଭଲ ରୂପ ଦେଖିବି ଏଇଟା ଜୀବନର ସମସ୍ୟା କିଏ ବ୍ରହ୍ମଚାରୀ ହଉ ବା କିଏ ଗ୍ରସ୍ତ ହଉ ଯେତେବେଳେ ଏଇ ପାଞ୍ଚଟା ଜିନିଷ ସହ ମନକୁ ସେ ସଂଯୋଗ କରିନି ତା ସୁଖ ମିଳିବ ସୁଖ ପଇସା ପତ୍ର ନାହିଁ ଚାକିରିରେ ନାହିଁ କେଉଁଠି ନାହିଁ ସୁଖ ଅଛି ଭଗବତ ଭକ୍ତିରେ ଏଇ ଇନ୍ଦ୍ରିୟ ସଂଯୋଗ ହେଲା ମାତ୍ର ତୁମକୁ ସୁଖ ମିଳେ ତମେ ଯୋଉ ସ୍ଥିତିରେ ରହିବ ପ୍ରଭୁ ଯେତେ ଜଣ ପାଇଲେ ସୁଖ ପାଇବ ପୁରୁଷ ସ୍ଥିତିରେ ରହିଲେ ଜଣେ ସୁଖ ପାଇବ ତେଣୁ ଚକ୍ଷୁ କଣ କରୁଛନ୍ତି ଚକ୍ଷୁ ତା କଣ କରୁଛନ୍ତି ନା ରୂପ ପ୍ରତି କାମ କାମ ସବୁ ଦେଖିଲେ ନା ଆଗରୁ କ୍ୟାସେଟ୍ ବାଜିଲେ କଣ ମାଇକ୍ କ୍ୟାସେଟ୍ ବାଜିଲେ ଲୋକ ଶୁଣୁଥିଲେ ନା ଟିଭି ପାଖରେ ବସ୍ତ୍ର ତା ଦରକାର କାମ ଯାଇଥିଲେ ଚାଲିଲେ ଘଣ୍ଟେ ଘଣ୍ଟେ କାମ ବସିକି ଲୋକମାନେ ତୁମ ପେଟ କଣ ସେଟା ସେ ବୁଝିବେ ବୁଝିବେ କି ଭୋକ ମଧ୍ୟରେ ଜୁହା କହିବେ ଯେ ଖାଇବା ଆଉ କଣ ମନ ଯିବା ସାଙ୍ଗେ ମିଶିବ ଆଉ ଖାଇଦେବ ଆମ ସରକାର ହିତ କରୁ ଆମେ ଜାଣନ୍ତି ମୋତେ ଭୋକ ନାହିଁ ଏଇଟା ଖାଇଲେ ମୋତେ ଦେହ ଖରାପ ହବ କିନ୍ତୁ ମନ ଯିବା ଦିନ ମିଶିଯିବ ଖାଇଲେ ଏଇଟା ଟଙ୍କା ବି ମିଳିବ ନା କଣ ଯେ ସେ ଖାଇ ଖାଇଲେ ଆମ ଭୋଗ ପେଟ ପେଟ କାଟିଲା କଣ ହେଲା ଭୋଗ ହେଲା କିନ୍ତୁ ସେମାନେ ମଣିଷର ସୁଖକୁ କିଏ ଉଠିଛନ୍ତି ମଣିଷ ଏତେ ଅନ୍ଧ ଏ ସମଗ୍ର ସମାଜ ହେଉଛି ଯେଉଁମାନେ ଆଘାତ ନେଇଗଲେ ସେମାନେ ବ୍ଲାଇଣ୍ଡ କରୁଛନ୍ତି ସବୁ ଅନ୍ଧ ଏ ବୈଜ୍ଞାନିକ ମାନେ ଅନ୍ଧ ଡକ୍ଟର ଏଟା ସବୁ ଅନ୍ଧ ଏମାନେ ଅନ୍ଧ କାହିଁକି ନା ଏମାନେ ଏଇ ଜ୍ଞାନକୁ ଡକ୍ଟର ମେଡିସିନ ଲେଖି ଦଉଛନ୍ତି ସେ ମୂର୍ଖ କେବେ ହେଲେ କହୁନି ରେ ବାପା ତୁ ଏଇ ଜିନିଷଟା ଖାଇବୁ ସିଏ ବି ଖାଉଛି ନା ସିଏ କଣ ମନା କରୁଛି ଅନ୍ଧ ସେ ଜାଣିନି ସେତେବେଳେ ପାଠ ପଢିକି ଔଷଧ ଲେଖିଆ ସେ ଜାଣିନି ସୁଖଟା ଜୀବନ ସୁଖଟା କୋଉଟା ଗୋଟେ କିଏ ଲୁଟି ନେଇ ପଡୁଛି ଦୁଃଖ କେମିତି ଅଛି ତାକୁ ଜଣା ଜୀବ ଦୁଃଖୀ କାହିଁକି ନା ଏଇ ଶରୀରଟା ଦୁଃଖୀ କରିଦେ ବ୍ରହ୍ମଚାରୀ ଜୀବନ ଏଇ ଜିନିଷଟା ପ୍ରଥମରୁ ଶିକ୍ଷା ଦେଇଛି ବ୍ରହ୍ମଚାରୀ ଟଙ୍କା ଉଠିବ ଭଗବାନ ବାହାରେ ଦେଖିବ ତା ଚକ୍ଷୁ ଇନ୍ଦ୍ରିୟ ଗୁଡିକ ତାକୁ ଅସୁବିଧାରେ ପକେଇବେ ଦର୍ଶନାର୍ଥୀ ହବ କେତେବେଳେ ଆକାଶ ଆସିକି ଭଗବାନ ଦେଖିବ ଭଗବାନ ରୂପକୁ ଦେଖିବ ତା ଚକ୍ଷୁ ଇନ୍ଦ୍ରିୟ ସିଏ ବିଷୟ ଭୋଗ ଆଉ ବେଶୀ ଆକର୍ଷିତ ହବ ବାହାରକୁ ନିଆଗଲେ ସକାଳୁ ଉଠା ଆମେ ଟିଭି ଦେଖିବା ନା ମୋବାଇଲ ଦେଖିବା ସବୁବେଳେ ଚକ୍ଷୁ ତା ଆଗରୁ ଆଣିବ ଜୁହା ସେ ଭଜନ ଆଗରୁ ଆଣିବ କର୍ଣ୍ଣ ଭଲ ସଙ୍ଗୀତ ଆଗରୁ ଆଣିବ ଆଗେ ରହିଲା ଚକ୍ଷୁ କର୍ଣ୍ଣ ନାସିକା ना सिया कौन करिबो ना भलो वासना केउन जे भलो वासना नै ए रास्ता करो देखो ना बिकिर होत कोन के मुसलमान भी कोन कि तिकिर भी कोन ना जो चार भी हो चार तो सोचो कि के भी कुछ दिया नै से कोन खाओ से ता हिसाब कर ऐसे लोगो को फ्रेंड्स आ पांगो हम देखिले कि ये सभा तंत्र से सभा कर गेली त ना ओदै जे मरि जाबो एत्ते परिस्कार दे रोपा ताकर आपने ये जीव ठिया कर दिया है ना सिमाओं को नहीं नाटक को आकर्षण करें हमारे जीव को आकर्षण करें हमें सिमाओं को जो पावर है मसला पावर पकड़े सिमाओं का नाटक दिखा दो सिर्फ मैं सिमाओं को बोल देता हूँ ना सोमवार की इंटर है ज्ञात है सोमवार बसे थी क्या ज्ञात है मुझे ना गौरव दिन आवाज़ है किसी मसला पड़े तो बस ना पावर बस ना पावर में लोगों ने रास्ता लगा दी ता नाटक कर रहे बढ़िया तो चल भोजन प्रति गला चक्षु तार रूप प्रति गला नासिका आघा प्रति गला कर्म श्रम प्रति गला तो चक्षु कर्ण नासिका जिहा ज्ञान या द्वारा ज्ञान पा या द्वारा सुख पाइबा या द्वारा दुख पाइबा मोबाइल रहा मोबाइल गुडा भरिया मोबाइल कवर नहीं बाइक चलेगा बे बाइक में ब्रेक मारे वो कष्ट होगी कौन लगे हमें पूरा तो सब कहीं ये पांच दस दिन इस सफर तक लो कौन करता भूगोल रस्ता जीवु को चक्रु करना नासिका जीवन तो ये पांच दस ज्ञान है दियो ये पांच दस ज्ञान है दियो और मास्टर लगे मानो ये छह राम जी की जीवु को सुख दे पड़े दुख दे पड़े ये जीवों को चाहे संसार के अंदर केवल दुख ना ही रहे आज जीवों को चाहे बहुत आनंद दे रहे ब्रह्मदेव कौन लोग ईशु शिक्षा दा पा रहे प्रथम चक्रे खराब जीवन सब देखी भी कोता भी देखी कोता की ये जीवन देखते तो देखे हम चाहे भगवान को सिर्फ इतना देखी भी रामायण देखी भी भगवान को रूप देखी ठाकुर जी सब देखी भी कोता की फिल्म फिल्म सुना देखी है चतुर्दशा का भोजन है विश्व लोगों का आकर्षण करिए विषय लगे दुख देखे भगवान लगे गोटे जोगी सुख स्त्री ना जोगी तांगर के ना स्त्री नाही छुआ पिला नाही टका पैसा नाही गैस चूल्हा नाही जे मोठे जागा पे सुख बस केम सुख बस मतलब जोगी कोण आपण भक्त बहुत सुख बस के के तार स्त्री छुआ पिला टका पैसा किछ न जोगी सुख बस एने पाचटा जिनिस तार लागला केउनी भगवान पा किंतु ओडे संसार लोक तार स्त्री छुआ पिला टका पैसा बैंक बाला ए सबले हाय 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 कहीं तो तब पांच दिन जान बहुत बचा दूंगी ना ब्रह्मचर्य जी मगर पांच दिन का वस्त्र एक पांच दिन जान कंट्रोल करें पुरी हो मना सही था मना लक्ष्य तो देख पांच दिन जो जोगी है पुरी हो जो है वो भगवान को प्रसाद करा और यार इसे किसी खाई नहीं तो रिटर्न में से बुरे जहाँ है भी भगवान का प्रसाद खाई हमें से खाई नहीं और यार इसे खाई सुख ना सुख आम बाहर इंद्रिय मान संजड़ित सुख बाहर वस्तु भ्रम भक्ति छा जिन भक्ति नष्ट कर दिए तो भगवान डाक प्रभु डाक छा जिन नष्ट कर प्रत्याहार प्रयास प्रदर्प नियम ଅଧିକ ଯେ ତ୍ୟାଗି ସେ ଆରମ୍ଭ ଜୀବନ ଯାପନ କରେ ତା ପାଇଁ ଅତ୍ୟାହାର ଯେମିତି ଆମର ଗୋଟେ ଆଜିକାଲି ମୋବାଇଲଟା କଣ ହେଇଗଲାଣି ଅତି ସମ୍ପର୍କ ସ୍ଥାପନ କରିବା ପାଇଁ ନିହାତି ଏସେନ୍ସିଆଲ ହେଇଗଲା କିନ୍ତୁ ଆମେ ଦେଢ ହଜାର ଟଙ୍କା ହଜାର ଟଙ୍କା ଆଠ ହଜାର ଉପାୟ କରିପାରିବା ନା ନାହିଁ ଯାହା ପଚିଶ ହଜାର ଟଙ୍କା ମୋବାଇଲରେ ରଖିଲେ ତାହେଲେ ସେଇଟା ହେଲା ଆମ ପାଇଁ ଗୋଟେ ଅତ୍ୟାହାର ବ୍ୟକ୍ତି ଯେତେ ସୁନ୍ଦର ବସ୍ତୁ ରଖିବ ତା ପାଇଁ ତା ପ୍ରତି ମମତା ସାଇକେଲଟା ପଙ୍କ୍ଚର ହେଇଗଲେ ସାଇକେଲ ବାଲାକୁ ବେଶୀ ଦୁଃଖ ହୁଏ ନା କାର୍ଟା ପଙ୍କ୍ଚର ହେଇଗଲେ କାର୍ ବାଲା ବେଶୀ ଦୁଃଖ ହୁଏ କାରଣ କାର୍ ବାଲା ସେ ଠିଆ ହେଇକି ରହିବ ସାଇକେଲ ବାଲା ପଙ୍କ୍ଚର ହେଲେ କାନ୍ଧରେ କାନ୍ଧିକି ପଳେଇ ଆସିବ ନା ଗରିବ ଟିକା ପଳେଇ ଆସିବ ଦୁଃଖୀ କିଏ ହବ ଇଏ ତା କାମଟା କରିବ ସେ କାର୍ ବାଲା ଦୁଃଖି ରହିଲା ଆଉ ହା କାନ୍ଧ ଏସିରେ ବସିଥିବ ତେଲ ପଡିବ ବିଷୟ ଭୋଗ ପାଇଁ ଯେତେ ଆମେ ପ୍ରୟାସ କରିବା ଅଧିକା ଦୁଃଖରେ ଅତ୍ୟାହାର ଅତ୍ୟାହାର ମାନେ ଆବଶ୍ୟକ ବସ୍ତୁ ଠାରୁ ଅଧିକା ବସ୍ତୁ କେବେ ରଖିବା ଉଚିତ ଡିସିପ୍ଲିନ ବ୍ରହ୍ମଚାରୀ ମାନେ ଯେତିକି ଆବଶ୍ୟକ ସେତିକି ରଖିବ ଅଧିକା ଜିନିଷ ରଖିବ ମାନେ ତା ଟେକେୟାର ବ୍ରହ୍ମଚାରୀ ପୁରସ୍ତ ଜୀବନରେ ଯେତେ ବିଷୟବସ୍ତୁ ଆପଣ ରଖିଲେ ଟିଭି ଫ୍ରିଜ ଦେଖିଛ ନା ପଚିଶ ଲୋକଙ୍କର ଗୋଟିଏ ଦିନରେ ପାଞ୍ଚ ଘଣ୍ଟା ସାତ ଘଣ୍ଟା କାଲି ଯାଉଛି ଘର ପୋଛା ହଉଛି ଟିଭି କି ପୋଛ ଆଜି ଟିଭି ପୋଛି ଦେଲା ବେଳକୁ କାଲି ଫ୍ରିଜ ପୋଛା ହବ ତାପରେ ଗ୍ରାଇଣ୍ଡର ପୋଛା ହବ ତାପରେ ଘର ପୋଛା ହବ ଏଟା ପୋଛା ହବ ସେ ପୋଛୁ 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 ପୋଛା ଜୀବନ ଚାଲିବ ତା ସମୟ ଗୁଡାକ ଏ ବିଷୟବସ୍ତୁ ବିଷୟ ଗୁଡାକ ରଖିଛି ଭୋଗ ଗୁଡା ସମୟ ଗୁଡା ନେଇଗଲା ସେଥିପାଇଁ ବ୍ରହ୍ମଚାରୀ ଜୀବନରେ ପ୍ରଥମ ଜିନିଷ ହେଲା ଅତ୍ୟାହାର ଅଧିକା ବିଷୟବସ୍ତୁ କିଛି ରଖିବେ ଯେତେ ମିନିମାଇଜ କରି ଯିବ ତାର ସଂସାର ଗଲାବେଳେ କଣ ନେଇଯିବେ ସଂସାର ଗଲାବେଳେ ଏଟିଏମ୍ କାର୍ଡ ପକେଟରେ ଯିବ ନା ମୋବାଇଲ ଯିବ ନା କିଛି ଯାହା ଦେଲା ଯିବ କଣ ଯିବ ତାଙ୍କର ଏଇଟା ଦେହଟା ଇଏ ଯିବ ନା ଇଏ ବି ରହିବ ଆଉ ଯିବ ଯାହା ଯିବ ତାକୁ ଯାଏ ଯିଏ ଆମ ସାଙ୍ଗରେ ଯିବ ତାକୁ ନେଇକି ଆମେ ଯାଇପାରିବା କେବଳ ହଇ ଆମ ସାଙ୍ଗରେ ଆଉ କେହି ଯିବେନି ସାଙ୍ଗରେ ଏ ଦେହରେ କହିକି ରହିବ ବ୍ୟାଙ୍କ ବାହାରେ ସ୍ତ୍ରୀ ଛୁଆ ପିଲା ହେଲା ଛାଡ ଯାହା ଦ୍ୱାରା କଣ କମ ହେଇଛି ସିଏ ରହିବ ଯଦି ଏଇଟା ରହିବ ତାହେଲେ ଏଇ ଟିଭି ଫ୍ରିଜ ଏତେ ହଜାର ଜିନିଷ ଯଦି ରଖିଲେ କଣ କାମ ଲାଗିବ ଜୀବନରେ କୌଣସି କାମ ଲାଗୁ କାରଣ ମନ ଖୁସି ହେବ କଣ ଗୋଟେ ଏତେ ବଡ କାର ହେଲା ମୋର କଣ କିନ୍ତୁ ଏଠି ଯୋଉ ଭୌତିକ ଜିନିଷ କମ ହେଇଗଲେ ଆମ ଜୀବନରେ ବାଧକ ହେଇଗଲା ଭଜନରେ ବାଧା ମମତା ବସ୍ତୁ ଯେତେ ଭଲ ଜିନିଷ ଆମେ ରଖିବା ସର୍ବପ୍ରତି ସେତିକି ମମତା ସେ ଜିନିଷ ପ୍ରତି ଆମର ଜନ୍ମିବ ଭଲ ସାର୍ଟ ଆପଣ ପିନ୍ଧୁ ନା ଦେଖିବେ ଭଲ ସାର୍ଟ ପିନ୍ଧିକି ଯିବେ ଭଲ ପ୍ୟାଣ୍ଟ ପିନ୍ଧି ପ୍ୟାଣ୍ଟ ସାର୍ଟ ପିନ୍ଧି ଯାଉଥିବେ ଦେଖିବେ ତ ତାହେଲେ ମମତୁ ଚପଲ ଛିଟା ଲାଗିବ ଆଉ ସେଥିରେ ଖାଇବେ ଯଦି ଟିକେ କୋଉ ପଣ୍ଡା ଲାଗିଗଲା ଭଲ ସାର୍ଟରେ କଣ ହବ ସେଥିରେ ଖାଇବାକୁ ଚାହୁଁଛି ମୋ ମନ ଭଲ ସାର୍ଟ ସ୍ୱରଟା ପଚାରିବି କାରଣ ଯେହେତୁ ଭଲ ଜିନିଷ ରଖିଛି ତା ପ୍ରତି ମମତାଟା ଅଧିକା ହେଇ ତେଣୁ ପ୍ରଥମେ ବ୍ରହ୍ମଚାରୀ ଜୀବନରେ ଭକ୍ତି ଜୀବନରେ ପ୍ରଥମେ ହେଲା ଅତ୍ୟାହାର କେବେ ଅଲଗା ବସ୍ତୁ ଯେଉଁଗୁଡିକ ଆମର ପାରମାର୍ଥିକ ଜିନିଷ ନୁହେଁ ଆରମ୍ଭରେ ଜୀବନଯାପନ ଟୋଟାଲ ମାନ ସିମ୍ପୁଲ ଲିଭିଂ ପ୍ରପର୍ଟି ସିମ୍ପୁଲ ଲିଭିଂ ହାଇ ଥିଙ୍କିଂ ପ୍ରପର୍ ହେଲା ସରଳ ସୂତ୍ରରେ ସରଳ ଜୀବନ ଉଚ୍ଚ ଚିନ୍ତାଧାରା ଆମ ଜୀବନ ଯଦି ସରଳ ନ ହେଲା ଆମେ ସିମ୍ପୁଲ ଲାଇଫ ଟିକେ ଚିନ୍ତା କଲେ ଆମେ କେବେ ହେଲେ ଉଚ୍ଚ ଚିନ୍ତା କରିପାରିବା ନିଚ ଚିନ୍ତା କରିବା ଆରମ୍ଭ ଜୀବନରେ କିଛି ଭ୍ରମ ଯାଇପାରିବେ ସେ ଭଙ୍ଗେଇ ଦିଅ ସେ କିଛି ଲାଇଫରେ ଟେଷ୍ଟ ପାଇବ ଆଉ ଅଧିକା ଆରମ୍ଭ କରିବେ ହତ୍ୟା ଆଗରୁ ଯୋଉ ଗୁରୁକୁଳ ସିଷ୍ଟମ ଥିଲା ଗୁରୁକୁଳରେ ପ୍ରାତଃ ପ୍ରାୟ ପ୍ରାତଃ ସକାଳେ ସନ୍ଧ୍ୟାରେ ଉଠିଲେ ସେମାନେ ଆଗେ ଗୁରୁଦେବଙ୍କୁ ପ୍ରଣାମ କରିବେ ଅଗ୍ନିଙ୍କୁ ପ୍ରଣାମ କରିବେ ମାନେ ଯଜ୍ଞ ହଉଥିଲା ଭଗବାନଙ୍କୁ ପ୍ରଣାମ କରିବେ ବ୍ରାହ୍ମଣ ଗୁରୁ ଗୋଦେବତାଙ୍କୁ ପ୍ରଣାମ କରିବେ ପ୍ରଣାମ କରି ଭିକ୍ଷା ମାଗିବା ପାଇଁ ଭିକ୍ଷା ମାଗିବାରେ କଣ କରିବେ ସବୁ ଗୁରୁଙ୍କୁ ନିବେଦନ କରିବେ ଏ ସମସ୍ତ ଭାଗବତ ନଚ ଉପବାସ ବସେ ଗୁରୁକୁ ଦେଇଦେଲା ପରେ ଗୁରୁଦେବ ଯାହା ଦେବେ ସେଟା ସିଏ ଭୋଜନ କରିବେ ସେ ଗୁରୁଦେବ ଦେଲେ ଉପବାସ ଆଗରୁ ଏତେ କଟା ଯାଏ ବର୍ତ୍ତମାନ ନଟା ବେଳେ ମନ୍ଦିର ପ୍ରସାଦ ମିଳିବ ହିଁ ମିଳିବ ନିଶ୍ଚିତ ସିଓର କିଏ ବି କଣ ସେବା କରୁ ନ କରୁ ତା ସେବା ତିନିଟା ବେଳକୁ ଖାଉ ସେ କିଛି ଆମଦାମ ନାହାନ୍ତି ଖାଇବା ଦେବ ଆଗରୁ ଗୁରୁକୁଳ ସିଷ୍ଟମ ତା ନଥିଲା ଆଗରୁ ଗୁରୁକୁଳ ସିଷ୍ଟମ ଥିଲା ବ୍ରହ୍ମଚାରୀ ସକାଳୁ ବାହାରିବ ଭିକ୍ଷା ମାଗିବା ପାଇଁ ଯିବ ଭିକ୍ଷା ମାଗି ଆସିଲା ବେଳେ ଯାହା ଭଗବାନ ସବୁ ଗୁରୁ ସାୟଂ ପ୍ରାତଃରେ ଭକ୍ଷ୍ୟଂ ଗୁରୁବେତ ନିବେଦୟେ ଭୁଞ୍ଜିତା ଜନ ଜ୍ଞାତୋ ନୋଚେ ଉପବାସେ କ୍ୱଚିତ୍ ଗୁରୁ ପରୀକ୍ଷା କରିବେ କାହିଁକି ଉପବାସ ରଖନ୍ତି ଗୁରୁ ପରୀକ୍ଷା କରିବେ ଏ ସବୁ ଆଣିଲା ଭିକ୍ଷା ନେଇଦେଲା ଦେଖିଲା ଏ କେତେ ଅଷ୍ଟ୍ରେଲି କରିପାରୁଛି ଗୁରୁଦେବ ଜାଣିଛନ୍ତି ତାକୁ ଅର୍ଡର ଦେବେ ଖାଇବା ପାଇଁ କହିଲେ ତାଙ୍କୁ ଯା ଖା ଯା ପ୍ରସାଦ ସେବନ କର କହିଲା ପରେ ଖାଇଲେ ନ କହିଛନ୍ତି କିଛି ନା ସେ ବୁଝି ଉପବାସ ରହିବେ କି ଆଶ୍ରମ ଆସିଲେ ରହିବେ ଏମିତି କଣ କରିବେ କିଏ ରହିବେ ଆଗରୁ ଏତେ କଟା ହେଲା ବର୍ତ୍ତମାନ କେତେ ପ୍ରିନ୍ସିପଲକୁ କମ୍ପ୍ରମାଇଜ କରିଦିଆଯାଇଛି ବର୍ତ୍ତମାନ ସ୍ଥିତିରେ ପୂର୍ବରୁ ବ୍ରହ୍ମଚାରୀ ଧର୍ମ ହୋଇଥିଲା ସ୍ଥାୟୀ ପ୍ରାପ୍ତି ଭକ୍ଷେ ଭୋଜନ ପାଇଁ ଭିକ୍ଷା ପାଇଁ ଯିବାକୁ ପଡିବ ଆଉ ସମସ୍ତେ ଦୟାଲୁ ମା ମା ଡାକିକି ଭିକ୍ଷା ଧରିକି ଆସିବେ ଆଣି ଯୋଉ ଗୁରୁଙ୍କୁ ଦେଇଥାଏ ଗୁରୁଦେବ ସେଠୁ ଯାହା ଦେଖି ଦେବେ ନଦେବ ତାଙ୍କ ପାଖରେ ଗୁରୁଦେବ ନ କହିଛନ୍ତି ଉପବାସ ଆଉ ପୂର୍ବ ବର୍ତ୍ତମାନ ମନ୍ଦିର ସନ୍ଧ୍ୟା ମନ୍ଦିର ଆସୁଛନ୍ତି ସନ୍ଧ୍ୟାରେ କେବେ ଆସୁଛନ୍ତି ପ୍ରସାଦ କେବେ କେମିତି ହଉଛି ପର୍ବ ଡାଲି ସବଜି ପାଏସ ପ୍ରସାଦ ପାଇଁ ନା କେତେ ସୁନ୍ଦର ପ୍ରସାଦ ସେତେବେଳେ ଏସବୁ ନଥିଲା ସେତେବେଳେ ପ୍ରାୟତଃ ବ୍ରହ୍ମଚାରୀ ମାନେ ଫଳ ଫଳ ଖାଇ ହଉଥିଲେ ଆଉ ବଟ ଫିସ୍ କଣ ହେଲା ନା କ୍ଷୀର ଯଦି ଗୋରସ ମିଳିଗଲା ତାହେଲେ ସେଥିରେ ବ୍ରହ୍ମଚାରୀ ଖାଲି ଫିସ୍ ଯଦି ଗାଈ କ୍ଷୀର ଦିଆ ହେଇଗଲା ବ୍ରହ୍ମଚାରୀକୁ ତାହେଲେ ହେଲା ଫିସ୍ ଭକ୍ଷ୍ୟ ଦର କେବେ କେବେ ରୋଷେଇ ହୁଏ ପ୍ରାୟ ରୋଷେଇ କରେ ସବୁ ଶୁଷ୍କ ଦ୍ରବ୍ୟରେ ଚଳିବ ବ୍ରହ୍ମଚାରୀ ଏତେ ସୁନ୍ଦର ଜୀବନ ଆମେ ଦେଉଛେ କମ୍ପ୍ଲିଟ ଲାଇଫ ପୁରା ସମ୍ପୂର୍ଣ୍ଣ ସୁଖରେ ଜୀବ ତେଣୁ ପ୍ରଥମ ଗୋଟେ ଶୃଙ୍ଖଳା ହଉଛି ମନୁଷ୍ୟ ଜୀବନରେ ଭୋଜନ ନିଦ୍ରା ହେଲେ ସମୁଦ୍ରରେ ତାପରେ ହେଲା ଭୋଜନ ଆହା କେତେ ସମୟ ଭୋଜନ କରିବା ଦରକାର କେତେ ଟାଇମ ଖାଇବା ଦରକାର ଦୁଇ ଟାଇମ ଭୋଜନ କରିବା ଦରକାର ଜଣେ ଭକ୍ତି ଜୀବନରେ ସବୁବେଳେ ବିଚାର କରିବା ଦରକାର ଆଉ ଆୟୁର୍ବେଦ ବି ଏହା କହୁଛି ଭୋଜନରୁ ଭୋଜନର ସମୟ ମିନିମମ ଛଅ ଘଣ୍ଟା ରହିବା ଆଉ ମଝିରେ ଏମିତି ଭୋଜନ କରିବା ଦରକାର ଭୋଜନର ଭୋଜନ କିନ୍ତୁ ମା ବାପା ବିନା ନିଷ୍ପଣ୍ଡରେ ସେ କହିଲେ ପ୍ରାତଃ ଆଉ ସାଇ ସନ୍ଧ୍ୟା ପୂର୍ବରୁ ସକାଳ ପରେ ଯେଉଁମାନେ ଦୁଇଟା ଭୋଜନ କରନ୍ତି ସେମାନେ ନିତ୍ୟ ଉପବାସ ତାଙ୍କୁ ନିତ୍ୟ ଉପବାସର ଫଳ ମିଳେ ବଜ୍ରା କିଛି ଖାଇବେ କେବଳ ଦୁଇଟା ଖାଇବେ ସକାଳ ଥରେ ଖାଇଲେ ଆଉ ସନ୍ଧ୍ୟା ପୂର୍ବରୁ ଥରେ ଖାଇବେ ଆଉ ମଝିରେ କିଛି ଖାଇବେ ତାଙ୍କୁ ଡେଲି ନିତ୍ୟ ଉପବାସର ଫଳ ମିଳେ ମାନେ ସେ ଡେଲି ଉପବାସ କରୁଛନ୍ତି ବୋଲି ବୁଝିବାକୁ ପଡିବ ତା ମନୁଷ୍ୟର ଶରୀର ବୈଜ୍ଞତା ଆବଶ୍ୟକ କିନ୍ତୁ ଆଜ୍ଞା ମୁଁ ମୋଟା ଲୋକଟା ମୁଁ ଏମିତି କଣ ଖାଇ ରହିପାରିବି ଯିଏ ଯେତେବେଳେ ଆମ ଶରୀର ଭଗବାନ ତାର ଶରୀର ଆହାର ପାଇଁ ତାକୁ ମେଜରମେଣ୍ଟ କରି ଦେଇଛନ୍ତି ସେଟା ଜିନିଷ ସେଇ ଜିନିଷରେ ସେତିକି ସେ ତା ସ୍ଥାନରେ ସେତିକି ଦରକାର ଅଜ୍ଞା ଦରକାର କେତେ ଦରକାର ମୋ ପାଇଁ କେତେ ଦରକାର ତୁମ ପାଇଁ କେତେ ଦରକାର ତା ପାଇଁ କେତେ ଦରକାର ସମସ୍ତଙ୍କ ପାଇଁ ଆମ ଉଦରରେ କେତିକି ରହିବା ଦରକାର ଆମ ହାତରେ ତା ପାପ ଅଛି ଆମେ ଟିଫିନରେ ଖାଉଛେ ପତରରେ ଖାଉଛେ ସେଟା ଠିକ ପାପ ନୁହେଁ ସେଠି ଅଧିକା ଖାଇ ଖାଇବୁ ଗୋଟେ ମନୁଷ୍ୟ ପାଇଁ କେତିକି ଆହାର ଦରକାର ତା ହାତରେ ସେ ପାତ୍ର କରିବ ହାତରେ ପାତ୍ର କରୁ କେମିତି କରିବ ହାତରେ ପାତ୍ର କର ହାତରେ ପାତ୍ର କରିବ କେମିତି ହବ କୋଉଠୁ ବଡ଼ ତମେ କେତେବେଳେ କରୁଛ ତମେ ବେଶୀ ଖାଇବି ହାତରେ କେତେବେଳେ କରୁଛ ତମେ ହାତ ପୁରା ପୁରା କେତେବେଳେ କରିପାରିବ କେତିକି ଏମିତି କରିପାରିବ ଏମିତି କଲେ ବଢିପାରିବ ବଡ କଲେ ହାତ କେତେ ବଢିବ ସେ ହାତ ଆମେ ଯେତେ ବଢିକି ଛଣି ବଢେଇ ପାରିବ ସେତିକି ତୁମର ବୁଝ ପ୍ରକୃତ ମନୁଷ୍ୟ ସେତିକି ଆହାର ଏତିକି ସେଠି ଖାଇବ ତାର ଭଲ ବା ହାତଟା ପେଟ ହିସାବରେ ଏଟା ବଡ ମାତ୍ର କରେ ତା ଉଦର ପାଇଁ ଯେତିକି ଦରକାର ତା କର ଅର୍ପଣ କରିଥିଲେ ଭଗବାନ ତା କର ଦ୍ୱାରା ସେ ଜାଣିଲେ ମୋର ଉଦର ଏତିକି ଦରକାର ସେ କର ଯେତିକି ଖାଇପାରେ ଯେତେ ଉଚ୍ଚା କରିକି ତା ଯେମିତି କରି ଖାଇ ଥାଉ ସେତିକି ଥରେ ସେ କର ଭିତରେ ହାତରେ ଯେତେ ଅନ୍ନ ନାଲି ସବୁ ଯାହା ରହିବ ଯେତେ ଖାଇଦେଲେ ତା ସ୍ୱର ସେତିକି ପୁରା ସୁସ୍ଥ ରହିବ କେବେ ଦୁର୍ବଳ ହବ ଆମେ କଣ କରୁଛୁ ଦେଖ ମୁଁ କହୁଛି ନା ପ୍ରଥମେ ଆର ନିଦ୍ରା ଭୟ ବୋଲି ତୁମେ ଏଇଟା ଆମେ ମ୍ୟାକ୍ସିମାଇଜ କରିଦେଇ ଅଭ୍ୟାସ କରିକି ଅଭ୍ୟାସ କଲି ଜଣେ ଖାଇବା ଅଭ୍ୟାସ କଲେ ଖାଇବା ଅଭ୍ୟାସ ଟା ପଡ଼ିଲା ଜଣେ ଶୋଇବା ଅଭ୍ୟାସ କଲେ ଶୋଇବା ଅଭ୍ୟାସ ପଡ଼ିଲା ସେଟା ଅଭ୍ୟାସ କରିଦେ ଏତେ ଆରାମ ଆସୁଛି ଦୁଇଟା ଖାଇବା ଦରକାର ଆଉ ବେଶୀ ଖାଇବାଟା କମ ଖାଇବା ଇମ୍ପୋର୍ଟ ନା ବେଳେ ବେଳେ ଜଣଙ୍କ କିଛି ହେଲେ ଆମ ଇନ୍ଦ୍ର ସଂଯୋଗ କମ ଖାଇବି ଇନ୍ଦ୍ର ସଂଯମ ସହିତ ଆହାର ଏତିକି ସମ୍ପର୍କ ଅଛି ଭକ୍ତି ଯୋଗରେ ଭଗବାନ ଭଗବତ ଗୀତା ସ୍ପଷ୍ଟ ଅଧ୍ୟାୟ କହିଛନ୍ତି ସେ କଥା ଯେ ଯୋଗ କାହାର ଫଳପ୍ରଦ ହବ ଯୋଗଟା କାହାର ଫଳପ୍ରଦ ଯିଏ ଅଧିକା ଖାଏନି କି କମ୍ ଖାଏ ଯିଏ ଅଧିକା ଶୁଏନି କି କମ୍ ଶୁଏ ଅଧିକା ଖାଇଲେ ସେ ଯୋଗେଇ ପାରିବେ କି କମ୍ ଖାଇଲେ ଯୋଗେଇ ପାରିବେ କମ୍ ଖାଇଲେ କଣ ହବ କମ୍ ଖାଇଛି ଦେଖିଲା ମୋତେ ଦଉନାହାନ୍ତି ଶୁଣିକି ଆଗରେ କହିଦେଇଛି ମୁଁ କମ୍ କମ୍ ଖାଉଛି ଚାନ୍ସ ପାଇବ ରୋଷେଇ ପେଟେ ଖାଇବ ସମସ୍ତେ ସମସ୍ତେ କୋଉଟା ଗୋଟେଟା ଖାଉଛି ଅବଳକ ଖାଉଛି ସମସ୍ତେ କହିଲି ତା ମନ ଲଗେ ସନ୍ଧ୍ୟାବେଳେ କହିଛି ଯେତେବେଳେ ବସିକି ସମସ୍ତେ ଖାଉଛି ଅଳ୍ପ ଟିକେ ଖାଇବ କିନ୍ତୁ ଦେଖିଲା କୋଡ଼ି ଫାଙ୍କା ଆଜି ଏକ ଟିଭି ନହେଲେ ଖାଇବ ଆଉ ଯଦି ବି ସେ ନ ଖାଏ ରୋଷେଇ ତା ମନଟା ସବୁବେଳେ କୋଉ ଥିବ ଖାଇବା କଣ ଖାଇବା ଦୋଷ କଣ ଖାଇବା ଦୋଷ ହେଲା ମନଟା ସବୁବେଳେ ଚାହିଁବ ତାର ଇଚ୍ଛା ଅଛି ସେ ସବୁବେଳେ ଦେଖିବ କୋଉ ସୁଯୋଗ ପାଇଲା ଆମେ ଏଗୁଡ଼ା ରୋଷେଇ ଖାଇବି ଯଦି ରୋଷେଇ ନ ଖାଇଲା ମନଟା ସବୁବେଳେ ଧ୍ୟାନ ହଉଛି ସେ ଆହାର ତେଣୁ ଯୋଗୀ ଯିଏ ଭକ୍ତ ହବ ସେ ଅଧିକା ଖାଇବନି କି କମ୍ ଖାଇବନି ଅଧିକା ଖାଇଲେ କଣ ହବ ଅଧିକା ଖାଇଲେ ଇନ୍ଦ୍ରିୟ ସଂଯମ ହବନି ଖାଇଲେ ଆମେ ଅଧରି ପାଞ୍ଚ ଭାଇ ଭିତରେ ସବୁଠୁ ବୁଦ୍ଧିଆ କିଏ ଥିଲେ ପାଣ୍ଡବ ପାଞ୍ଚ ଭାଇ ଭିତରେ ସବୁଠୁ ବୁଦ୍ଧିଆ କିଏ ଅର୍ଜୁନ ଭଗବାନ ସହିତ ଗୀତା କହିଲେ ଅର୍ଜୁନ ବହୁତ ଇଣ୍ଟେଲିଜେଣ୍ଟ ଆଉ ଭଗବାନ ଦରକାର କରୁଥିଲେ ତୋପାଇଁ ଅର୍ଜୁନ ଅର୍ଜୁନଙ୍କର ଆହାର ବହୁତ ସୁନ୍ଦର ନିଦ୍ରା ଭଗବାନ ଯେତେବେଳେ ଅର୍ଜୁନଙ୍କୁ ବୁଢା ଆଗେ ସବୁ ସମ୍ବୋଧନ କରିଛି ନିଦ୍ରା ଆଗେ ସବୁଠୁ ସୂକ୍ଷ୍ମ ବୁଦ୍ଧି ବୁଦ୍ଧିମାନ ହେଲେ କିଏ ଅର୍ଜୁନ ଆଉ ସବୁଠୁ କଣ୍ଠ ବୁଦ୍ଧି ମୋଟା ବୁଦ୍ଧି ହେଲେ କିଏ ଭୀମ ଦେଖିଲ ନା ଟିକେ ଦେଇ କଥା ଉଠିକି ପିଢି ମାରି କାହିଁକି ଆଉ ବୁଢି ଭୋଜନ ଏକ ଦୁର୍ବୋଧନ ଯାହା ପାଇବ ଥରେ ଭାଇ ଭାଇ ଦେବେନି ଖାଇଲା ବେଳେ ସେ କାହା ପଚାରିବେ ପାଇଲେ ମାନେ ଦେବେ ଗର୍ଭ ବୁଦ୍ଧିଟା କିଛି ନାହିଁ ସଭା ଭିତରେ ବସିଛି ବଡ ଭାଇ ଅଛି ଖାଲି ଉଠିବ କୁଟି ଆଉ ମାରିବି ତାକୁ ମାରିବି ଅଧିକା ଭୋଜନର ଏଇ ହେଲା ପ୍ରଭାବ ଅଧିକା ଭୋଜନ ଆମର ତାହୁଛି ବହୁତ ସବୁବେଳେ ଯଦି ସେ ଭଗବାନଙ୍କର ଭକ୍ତ ଭଗବାନଙ୍କର ବହୁତ ପ୍ରିୟ ହେଲେ କଣ
ଭଗବାନ କଥା ପାଠ ହଉଛି ଏ ଚୁହା ଦାନ୍ତ ସବୁ ସିଏ ଦେଇଛନ୍ତି ତା ଦ୍ୱାରା ଆମେ ଭଜନ କରୁଛେ
ଏତିକି କଲା ପରେ ଭିତରେ ପେଟରେ କିଛି ପ୍ଲେଟ ନାହିଁ, ଗ୍ରାଇଣ୍ଡର ଘୁରୁନି, ହଜମ ଖାଇଥିବା ଖାଦ୍ୟ ଗୁଡିକୁ ହଜମ କରିବା ପାଇଁ ଭଗବାନ କଣ କରିଛନ୍ତି, ଭିତରେ ହଜମ କରୁଛନ୍ତି, ଭଗବାନ କଣ କରିବେ, ପଚାମି ଅନ୍ନ ଚତୁର୍ଭିଧମ୍, ମୁଁ ଚାରି ପ୍ରକାର ଅନ୍ନକୁ ପାପ କରୁଛି ଭିତରେ ଅଗ୍ନି ରହି, ଅହମ୍ ପରିଶ୍ରମ ପ୍ରାଣିନାମ ଦେହ ଆସ୍ତି, ଅର୍ଜୁନ ସବୁ ଜୀବ ଭିତରେ ମୁଁ ରହିକି ହଜମ କରୁଛି, କେମିତି କାମ ରହିଛି ଜଲ୍ଦି ପଚାରେ, ଆପଣ କେମିତି ରହିକି ଜୀବ ହଜମ କରୁଛନ୍ତି, ପେଟ ଭିତରେ ପେଟ ଭିତରେ ଗୋଟେ ଅଗ୍ନି ଆସେ, ଆପଣ ଦେଖିଛନ୍ତି ଖାଇବା ଟାଇମ୍ ଦିଟା ସକାଳ କରି ଖାଇବା ଦିଆଯାଏ, ବାରଟା ବେଳେ କଣ ହଉଛି ପେଟ, ପେଟ ଭରିଥରେ ଘର ଲାଗୁଛି, କାହିଁକି ନା ତ ଅଗ୍ନି ପ୍ରଡକ୍ଟ ହେଲା, ସେ ଅଗ୍ନି ବୈଶ୍ୱର ଅଗ୍ନି ପାଏ, ସେ ଅଗ୍ନି ଆମେ ଯାହା ଖାଇବା ସେ ଅଗ୍ନି ଦ୍ୱାରା ପାପ ହବ, ସେ ଅଗ୍ନି କି ତିଆରି କରୁଛନ୍ତି, ଯଦି ଆମେ ଅନ୍ୟ କିନ୍ତୁ ଆହାର କରେ ଶରୀର ଉପରେ ଶୃଙ୍ଖଳା କିଛି ମାନିଲେନି ସେ ଅଗ୍ନି ମାନା ହେଲେ ଭଗବାନ ଅଗ୍ନି ପ୍ରଡକ୍ଟ କରିବେ, ସେଠି କଣ ହବ ପେଟରେ, ଗ୍ୟାସ ହେଲା ଏସିଡ଼ ହେଲା ଏହା ହେଲା ତାହା ଶୃଙ୍ଖଳା ନ ରହିଲା, ଅନ୍ୟ କିନ୍ତୁ ଆହାର କରେ ଖାଇବା ଟାଇମ୍ ରଖିଲେ ତେଣୁ ଜଣେ ଭୋଜନ କରିବା ଦରକାର, ଜଣେ ବ୍ରହ୍ମଚାରୀ ପାଇଁ ଭୋଜନ କେତେ ଆବଶ୍ୟକ ନା, ଖାଇବା ପୂର୍ବରୁ ଆମେ ପାଣି ପିଇବା ଦରକାର, ଖାଇବା ପୂର୍ବରୁ ପାଣି ପିଇଲେ ସେଟା ଖାଇବୁ ନା, ପାଣି ପିଇଲେ ଆମେ ଖାଇବୁ, ଅଧା ଭୋଜନ କରିବା ଦରକାର ଆଉ ଅଧା ଫାଙ୍କା ରଖିବ, ତା ଦେହରୁ ଅର୍ଧକର ପାଣି ଆଉ ଅର୍ଧକର ପାଣି ବାରି ପାଇଁ ଛାଡ଼ିବା ଦରକାର, ଜଣେ ଜଣେ ଭୋକ ଲାଗିବ, ଭୋକ ଲାଗିବନି, ସରପଞ୍ଚ କହିବା କର ପାତ୍ରଟା ଆମକୁ ସରପଞ୍ଚ ଆମର କେବଳ ଅଭ୍ୟାସ ହେଇନି, ବେଞ୍ଚେ 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 ଖାଇ 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 ଏଗୁଡ଼ା ସବୁ ଅଭ୍ୟାସ ହେଇଯାଇଛି, ମନ କରେ ତ ପେଟ ଖାଇ ପାରିଲା ଭଳିଆ ପେଟଟା ଖୋଲିଗଲା ଆମର ହେଇଗଲା ପେଟ ଖୋଲିଗଲା, ଦେଖୁଛ ମାନେ ବହୁତ ଲୋକ ଅଛନ୍ତି, ବହୁତ ମୋଟା ମୋଟା ଲୋକ ପାରଣ ଲୋକମାନେ ସବୁ ଅଛନ୍ତି, ତାକୁ ପଚାରେ ଆଜ୍ଞା ଆପଣ କେତେଟା ରୁଟି ଖାଆନ୍ତି, ପଚାରେ ଯାଏ ଦୋକାନ ପଚାରେ କେମିକା ଖାଇଛି ଦୋକାନ ଯିଏ ବସିଥିବ ବାର ଲୋକ ପଚାରେ ତା ସାର୍ ଆପଣ କେତେଟା ରୁଟି ଖାଆନ୍ତି, କେତେ ପରିବାର ରାତିରେ କେତେ ଖାଉଛୁ, ମୋର ଗୋଟେ ରୁଟି ବା ଦୁଇଟା ରୁଟି କ୍ଷୀର ଟିକେ ବା ସେ ଦୁଇଟା ରୁଟି କ୍ଷୀର ଖାଇବା ତମଟା କେମିତି, ଆମର ଏଟା ମନର ଗୋଟେ ଭାବନା ହେଇଛି, ଅଧିକା ନ ଖାଇଲେ ମୋତେ ଭୋକ ଲାଗିବ, ମୁଁ ମୋଟା ହେଇପାରିବି, ଆହାର ବହୁତ ଆବଶ୍ୟକ ସଂଯମ ହବା ଦରକାର, ଅଧିକା ଆହାର କରିବନି କି କମ, ଭକ୍ତି ଯୁଗରେ ସବୁବେଳେ କଣ କରୁଛି କମ ଖାଇବନି କି, ଭଗବାନ ଗୀତା ସେ କହିଲେ ଯୁକ୍ତ ଆହାର ବିହାର ସିଏ ଯୁକ୍ତ ଚେଷ୍ଟ ପରମସୁ, ଅଧିକା ଖାଇବେନି ଆଉ କମ ଖାଇବେ, ଆଉ ଅଧିକା ଶୋଇବେନି କମ ଶୋଇବେ, ଆଉ ଅଧିକା ବୁଲିବେନି କମ ବୁଲିବେ, ବେଶୀ ଘୁରା ଚୁରା କଲେ ଭକ୍ତି ହବ, ବିଭିନ୍ନ ବହୁତ ଲୋକଙ୍କର ଦୋଷ ନୁହଁ ଦେଖିବ, ଆଉ ଗୋଟେ ଜାଗା ରହିଲେ ମଠ ରହିବ ମଠବାସୀ ଦୋଷ ଦେଖିବ, କିଛି ଦିନ ଅଳ୍ପ ରହିବା ଦରକାର, ବାହାରକୁ ଯିବା ଦରକାର, ଆପଣ ପଳେଇ ଆସିବା ଦରକାର, ବେଶୀ ଘୁରିବେ ଆଉ କର୍ମ ବସୁ, ଯୋଉ ସଂସାରରେ ବଞ୍ଚିବା ପାଇଁ କର୍ମ ଗୋଟା ବେଶୀ ହାର୍ଡ ସବୁବେଳେ କର୍ମ କରିବା ଉଚିତ, ଅଧିକା କର୍ମ କଲା ମାନେ ଆପଣ ଭକ୍ତି କରିବା ପାଇଁ ଶକ୍ତି ଆସିବେ, ସେ କର୍ମା ମୋତେ ରହିବେ, ବ୍ରହ୍ମଚାରୀ ଜୀବନରେ ସବୁଠୁ ବଡ ବଡ ଜିନିଷ ହେଲା ନିଦ୍ରା ଶୃଙ୍ଖଳା, ତାପ ହଉଛି ଆହାର, ଚୈତନ୍ୟ ମହାପୁରୁ ସେଥିପାଇଁ ଶିକ୍ଷା ଦେଲେ ରଘୁନାଥ ଗୋସ୍ୱାମୀ, ସେ ରଜା ଘର ପୁଅ ରଘୁନାଥ ଗୋସ୍ୱାମୀ ଦି ବାପାଙ୍କର ଗୋଟେ ପୁଅ, ତାଙ୍କର ବାର୍ଷିକ ଆୟ ଥିଲା ଇନକମ ଥିଲା ଇୟରଲି ଇନକମ ଦଶ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା, ଆମ ବାପା କାହାର ଥିଲା, ଆମେ ଯେଉଁ ବସିଛେ ଆମ ବାପାଙ୍କର କାହାର ଦଶ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ହବ, ଶହେ ସ୍ୱର୍ଣ୍ଣ ମୁଦ୍ରା ହବ ନା, ସ୍ୱର୍ଣ୍ଣ ମୁଦ୍ରା ସେତେବେଳେ ଗୋଲ୍ଡ କଏନ୍ ଚାଲିଥିଲା ସେତେବେଳେ, ସେତେବେଳେ ତାଙ୍କ ବାର୍ଷିକ ଆୟ ଏତିକି ଥିଲା, ସିଏ ଗୋଟେ ସାଧିକ କହେ ଗୋଟେ ବୁଦ୍ଧି ଭାବରେ ଗୋଟେ ପୁଅ, ସେ ବ୍ରହ୍ମଚାରୀ ହେଇ ଚୈତନ୍ୟ ମହାପୁର କଥା, ପ୍ରଭୁ ତ ଘର ଛାଡ଼ିକି ପଳେଇ ଆଇନି, କିନ୍ତୁ ସାଧିକ ଜୀବନଟା କେମିତି ଚଳିବ ମୋତେ ଆପଣ ଶିକ୍ଷା ଦିଅ, ମୋତେ ଆପଣ ଶିକ୍ଷା ଦିଅ, ମହାପୁ ଆଜ୍ଞା ତାଙ୍କୁ ଦିଟା ଶିକ୍ଷା ଦେଲେ, ଆଜ୍ଞା ମହାପୁ ତାଙ୍କ ମୁଖରୁ ବାହାରିଲା ଭଲ ନା ଖାଇବ ଆର ଭଲ ନା ପଡ଼ିବ
ଖାଇଦିଅ ନା
ବାହାର ଜଗତରେ ରହୁଛନ୍ତି ଆମିଷ ଖାଇପାରୁନାହାନ୍ତି କୃଷ୍ଣ ଚେତନା ତାଙ୍କୁ ପ୍ରବେଶ କରିବା ପାଇଁ ଗୋଟେ ସୁନ୍ଦର ପ୍ରସାଦ ଆଉ ଭଗବାନ ବୈରାଗୀ ସୁନ୍ଦର ପ୍ରସାଦ ପାଇଲା ତାଙ୍କର ପ୍ରସାଦ ଜ୍ଞାନ ନାହିଁ ଆଗେ ଜୀବନ ଟେଷ୍ଟ ପାଇଁ ସେ ଆଗେ ଏଠି ପଡ଼ିଆ ଭଗବାନଙ୍କ ପ୍ରସାଦ ଅଛି ଖାଇବା ପାଇଁ ବଢିଆ ଏଠି ରହିଲେ ମୋ ଜୀବନରେ କିଛି ଅସୁବିଧା ନାହିଁ ଆଉ ଭଗବାନ ଦୟା ପାଇଁ ତାଙ୍କୁ ଆଟ୍ରାକ୍ଟ କରିବା ପାଇଁ ଏସବୁ ପୋଗର ସିଷ୍ଟମ କରିଛନ୍ତି କିନ୍ତୁ ଯେଉଁମାନେ ବ୍ରହ୍ମଚାରୀ ଜୀବନ ଯାପନ କରିବେ ସେମାନେ ବହୁତ ସିମ୍ପୁଲ ଲାଇଫ୍ ଲିଭିଂ କରିବେ ସର କେବଳ ଉତ୍ସବ ମାନଙ୍କର ପ୍ରସାଦ ଭଲ ନହେଲେ ସବୁବେଳେ ସେ ପ୍ରସାଦ କେହି କହିବେନି ନା କୋଉ କହିଲେ ଭଲ ପ୍ରସାଦ ଖାଏ ଭଲ କେମିତି ଖାଇବ ଖାଇ 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 ପ୍ଲେଟ୍ ହୋଇଗଲେ କେତେବେଳେ ମନ କହୁଛି ଆଉ ପନିର ଖାଇବି ବୋଲି ଆଉ ପକୋଡ଼ା ଖାଇବି ବୋଲି ମୋର ବହୁତ ଦିନ ହେଲା ଖାଇକି ନା ମନ କହିବ କହିବ ଯେତେ ଭୋଗ କଲେଣି ଇନ୍ଦ୍ର ମାନେ କେବେ ହେଲେ ତୃପ୍ତି ହେବି ଭକ୍ତି ମାସରେ ତାଙ୍କର ଗୋଟେ ମାଲିକ ପାଖରେ ଯିବ ଏ ଚାକର ଭଳି ତା ପାଖରେ କେହି ଚାକର ହେଲେ ସେ ତା ବ୍ୟସ୍ତ ହେଇଗଲା ଧନୀ ହବ ନା କେହି ଚାକର ହଉନାହାନ୍ତି ସେ ବ୍ୟସ୍ତ ହେଇଥିଲା ସାଙ୍ଗକୁ ଦରକାର ଭାଇ ଯୋଉ ଚାକର ଆସୁଛି ମୋ ପାଖରେ ସେ ମାସେ ନହେଲେ 15 ଦିନ ନହେଲେ ଅତି ବେଶୀରେ 2 ମାସ ରହୁଛୁ ଆଉ କିଏ ହଉନା ତା ସାଙ୍ଗ ତାକୁ ଗୋଟେ ବୁଦ୍ଧି ଦେଲା ଗୋଟେ କାମ କର ତୋ ପାଖରେ କେହି ଚାକର ହଉନାହାନ୍ତି ତୁ ସୁନ୍ଦର ବାସୁମତୀ ଚାଉଳରେ ଅର୍ଣ୍ଣ କରିକି ଖାଇବା ଦେବି କାହାକୁ ଚାକର ବାସୁମତୀ ଚାଉଳ ଖାଇବା ଦେବି ବାସୁମତୀ ଚାଉଳ ଚାକର ଯିଏ ଖାଇବ ସୀତା ଡିଙ୍ଗି ତାର ପ୍ରଥମ ଚାଉଳ ଖାଇଲା ତା ଝିଅ ହେଲା କର ଚାକର ତ ଆସିବ ଖାଇବା ଲୋକ ତା ପ୍ରଥମ ଚାଉଳ ରୋଷେଇ କରି ଦିଆଯିବ ତା ପ୍ରଥମ ଚାଉଳ ତାଙ୍କର ହର ଡାଲି ପୋଟଳ ବସା ଖାଇବ ତାଙ୍କ ଝିଅ ଆଉ ଖାଇବା ବେଳେ ଆଉ ଝିଅ ବି କରୁଛି ପ୍ରଥମ ଚାଉଳ ଖାଇବାକୁ ପଡ଼ିଲା ଚାକର ତ ଖାଇଲା କିନ୍ତୁ ତା ସ୍ୱଭାବ କଣ ବୁଲିବା ସ୍ୱଭାବଟା ବୁଲିବା ସ୍ୱଭାବ ଚାକର ଲୋକ ଏଠି ମାରି ଗୋଟେ ମାରିବ ସେ କେତେ ହେଲେ ଯିବ ସେ ଗୋଟେ ଜାଗା ରହିବା କେତେବେଳେ ପସନ୍ଦ କରିବେ ସେଠି ସେ ସବୁଆଡେ ଘୁରି ଘୁରି ଗଲା 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 କିନ୍ତୁ ଜୁଆଡେ ଗଲା ବଢିପାରିଲା ପୁଣି ସେ ମାଲିକ ପାଖକୁ ଆସେ ଚାକରକୁ ମାଲିକ ପଚାରିଲା କିନ୍ତୁ ଯେତେ ମୋର ଚାକର ଅଛନ୍ତି ଯିଏ ଆସୁଛନ୍ତି ସେ କିଛି ଦିନ ରୁହନ୍ତି ସବୁ ଛାଡ଼ିକି ପଢା କିନ୍ତୁ କେହି ସେକେଣ୍ଡ ଟାଇମ୍ କହୁଛି ଫେରି ନାହିଁ ତୁ ସେକେଣ୍ଡ ଟାଇମ୍ କାହିଁକି ଫେରିନୁ କେହି ଫେରି ନାହିଁ କହୁ ଦ୍ୱିତୀୟ ହେଲେ ମୁଁ ଆଜ୍ଞା ସବୁ ମାଲିକ କତି ଗଲି କେଉଁ ମାଲିକ ମୋତେ ଏଇ ବାସୁମତୀ ଚାଉଳ ଗୁହାଟିର ଖାଇବାକୁ କହିଲି ସବୁବେଳେ ବୁଲିଲି କିନ୍ତୁ ଆପଣ ଖାଇବା ଭାବର ସେ ମାଲିକ ଭଲ ମାଲିକ କାହିଁକି ମୋତେ ବାସୁମତୀ ଚାଉଳ ଗୁହାଟିର ପୋଟଳ ବସା ଖାଇବାକୁ କହୁଛି ନା ତ ମୁଁ ଆଜ୍ଞା ଯେତେବେଳେ କହିଲି ଆପଣ ଖାଇବା ଭାବ ମନ କଲେ ମୁଁ ଛାଡ଼ି ପଡ଼ିଲି ଚାକରକୁ ଯଦି ବାସୁମତୀ ଚାଉଳ ଗୁହା ଘିଅ ନ ଦିଆ ହେଇଥାନ୍ତା ତାହେଲେ ସେ ମାଲିକ ଯଦି ଫେରିଥାନ୍ତା ତା ପାଇଁ ଏଇଟା କରା ସେଟା ଜୀବନ ବୃତ୍ତିଟା ଗୋଟେ ବେଶୀ ଭଲ ବୃତ୍ତି କାହିଁକି ଖାଇବ ସେଠି ଖାଇବ ୟା ଖାଇବ ତା କହିବ କି ନଥିବ ଯଦି ନଥିବ ତାର ଗୋଟେ ସ୍ୱାମୀ ଗୋଟେ ଭଲ ଲାଗିବ ଅଛନ୍ତି ସ୍ତ୍ରୀ ସେ ଗୋଟେ ମାଲିକ ତ ବୋଲି ଜୀବନ ବୃତ୍ତିଟା ହେଲେ ସେଇଆ ସେ ସବୁବେଳେ ବିଷୟକୁ ଭୋଗ କରିବା ପାଇଁ ଗୋଟେ ଗୀତ ଶୁଣୁଥିବ ଫିଲ୍ମ ଗୀତ ଆଉ ଗୋଟେ ଗୋଟେ ଏ କମ୍ପ୍ୟୁଟର ଦ୍ୱାରା ହେଲେ ପଇସା ଖର୍ଚ୍ଚ ଦେଇଥିଲେ ଲୋଡ଼ କରି ଖାତି ନାହିଁ ଡାଉନଲୋଡ଼ ଚାଲିଥିବ ଡାଉନଲୋଡ଼ ହେଲେ ଡାଉନଲୋଡ଼ ମୁଣ୍ଡ ହେଉଛି ଡାଉନଲୋଡ଼ କମ୍ପ୍ୟୁଟର କ'ଣ ଲାଭ ରହିବ ତାହେଲେ ବିଶ୍ୱାସ ଭଗି ଆମେ ଯିବାର ବୃଦ୍ଧି ଲାଗୁଛି ସ୍କ୍ରିନ୍ରେ କ'ଣ ରଖୁଛେ ଦେଖିଥ ନା କେତେ ଚେଞ୍ଜ ହେଉଛି ଏଇ ଗୋଟେ ରଖିପାରିବ ଜୀବନ ବୃତ୍ତି ଲାଗିଲେ ଚାକିରି ହେବ ବେଶୀ ହେବ ସବୁବେଳେ ଭୋଗ କରିବା ଖାଇବି ଏଇଟା ଖାଇବି ଆଉ ନା ଆଜି ଗୋଟେ ତାର ସବୁବେଳେ ଜ୍ଞାନ ହେଇଛି ଦେଲାବେଳେ ଭୋଗ କରିବା ପାଇଁ ସବୁବେଳେ ନୂଆ ନୂଆ ଭାବନାରେ ଚାହେଁ ତା ବୃତ୍ତି ଲାଗି ଚାକିର ଭଳିଆ କରୁ ତ ସେ ସବୁବେଳେ ଖୋଲିବ କୋଉଠି ଭୋଗ ମିଳୁଛି ଏଠି ସାପ ଘାଟି ପଳେ ସେଠି ସାପ ଘାଟି ପଳେ ମାଲିକ ପାଖକୁ ଆସିବନି ମାଲିକ କ'ଣ କରେ ଇଣ୍ଟ୍ରୋଡ୍ୟୁସ୍ କରା କାରଣ ଗୁଆ ଘିଅ ବାସୁମତୀ ଚାଉଳ ଦେଲେ ଚାକିରି ଆଗ କୋଉଠି ମିଳିବନି ଆଉ ରୂପାଜୀ ପ୍ରଥମେ ଯେଉଁ ବିଦେଶରେ ଯାଇଥିଲେ ବିଦେଶୀ ଲୋକମାନେ ସବୁ ତାଙ୍କ ସବୁ ଆମର ଆପେଲ ଶୁଖିଲା ଆପେଲ ଖାଉଛନ୍ତି କିଛି ନାହିଁ ସବୁ ଚିନ୍ତା ଲାଗୁ ଏ ଭଦ୍ରକରେ ଆପେଲ ବିକ୍ରି ହେଉଛି 15 ଦିନ ଆପେଲ ତାଙ୍କର ଫ୍ରେସ୍ ଗଛରୁ ଶୁଖିଲ ଆଜ୍ଞା କୁହା ତାଙ୍କର ସେଠି ଆପେଲ ଗ୍ରାଇଣ୍ଡର୍ରେ ଜୁସ୍ କରିକି ଖାଆନ୍ତି ମୁଁ ଦେଖୁଛନ୍ତି ଆପେଲ ଗଛ ଗୁଡା କିଛି ଅଛି ତୁମେ ଆଣି ଖାଉ ଜୁସ୍ କରି ଖାଉ ଆମର ଏଇଟା କିଏ କହିବ ତାଙ୍କର ଫ୍ରେସ୍ ଜିନିଷ ଆପେଲ ଜୁସ୍ ହେଇକି ପ୍ୟାକିଂ ହେଇକି ତା ଦେହରେ କଣ ମିଶିଥିବ ସବୁ ଭିଟାମିନ୍ ସି ଜିନିଷ ତାପରେ ଆପଣ ଖାଇବେ କେତେ ଭୋଗି ସେମାନେ ସେ ନେଚୁରାଲ ଜିନିଷ ଖାଇବେ ଆପେଲ ଟା ଆଣି ଟାଇମ୍ କରିଦେବେ ଚିନ୍ତି ଦେଇଦେବ ଖାଇଦେବ ନା ତାଦେହରେ ସଲ୍ଟ ମିଶିବାର ଅଛି କେମିକାଲ ମିଶିବାର ଅଛି ଭିଟାମିନ୍ ମିଶିବାର ତା ଆମେ ଖାଇବେ ଏତେ ଭୋଗି ସେମାନେ ରଖାଇବେ କେମିତି ରଖାଇବେ ଆମିଷ ତାଙ୍କର ରୋଷେଇ କରନ୍ତି ସବୁ କ୍ୟାଣ୍ଟିନ୍ ଫୁଡ୍ ସବୁ କ୍ୟାଣ୍ଟିନ୍ ମାନେ କ୍ୟାଣ୍ଟିନ୍ ଫୁଡ୍ ଅଫିସ ଯିବ ନା ଦିନ 9 ଆମ ସୁବିଧା ହେବେ ଉଠିବେ 10 ବାଜିବ ଉଠିବେ ସାଙ୍ଗେ ସାଙ୍ଗେ ବ୍ରସ୍ କରିକି ଗାଧା ଦେବେ ସେଣ୍ଟ ପ୍ୟାଣ୍ଟ ସବୁ ଲଗେଇ ଦେବି ଡ୍ରେସ୍ ଚେଞ୍ଜ କରିଦେବି ପ୍ୟାକିଂ ଫୁଡ୍ ଧରିଲେ ଚାଲିବେ ଖାଇବ କ'ଣ ସେ ଟ୍ରେନ୍ ସେ ଟ୍ରେନ୍ରେ ସେ ମେଟ୍ରୋରେ ଖାଉଥିବେ ଖାଇକି ନେଇକି ପହଞ୍ଚିବେ ଏତେ ବିଜିଲା ସେମାନେ କେମିତି ମୁଁ ଦରକାର ତାଙ୍କ ଉପରେ ଆଗେ ଇଣ୍ଟ୍ରୋଡ୍ୟୁସ୍ କରେ ସୁନ୍ଦର ପ୍ରସାଦ ପ୍ରଭୁ ନିଜେ ରୋଷେଇ କର ସୁନ୍ଦର ପ୍ରସାଦ କରାଯାଏ କାହିଁକି ନା ଯେଉଁମାନେ ଆମିଷ ଭୋଜନ କରୁଛନ୍ତି ଯେଉଁମାନଙ୍କର ଭୋଜନ ଲାଳତା ଅଛି ସେମାନେ ସୁନ୍ଦର ପ୍ରସାଦ ସେବନ କରିବା ଦ୍ୱାରା ଏକରେ ଭଗବାନଙ୍କ କୃପ ପାଇଲେ ଦ୍ୱିତୀୟ ତାଙ୍କର ଯେଉଁ ଜୁହାର ଲାଳତା ଅଛି ଏଟା କଣ ହବ କମି ବ୍ରହ୍ମଚାରୀ ଜୀବନରେ କିନ୍ତୁ ଖୁବ ସାବଧାନ ରହିବାକୁ ପଡିବ ବ୍ରହ୍ମଚାରୀ କେବଳ ଦୁଇ ଟାଇମ୍ ଭୋଜନକୁ ସାବଧାନ ରହିବା ଦରକାର ଗୋଟେ ଜିନିଷକୁ ବଢେଇବା ଦରକାର ଗୋଟେ ଜିନିଷକୁ କମେଇବା ଦରକାର କଣ ବଢେଇବ ଭୋଜନକୁ ବଢେଇବ ଭୋଜନକୁ କମେଇବ କମେଇବ ମାନେ ଆଖି ପିସା ନାହିଁ ଖାଇବି ଖାଇବି ବାବା ହେଇକି ପଡିବ ପୁଣି ମନ୍ଦିରରେ ଆଖି ପିସା ଖର୍ଚ୍ଚ ହେବ ଆଖି ପିସା ନାହିଁ କୃତ୍ରିମ ହବ ନାହିଁ ସରକାର ଯେତିକି ଆହା ସେତିକି କରିବା ଦରକାର ସରକାର ଚଳିବା ପାଇଁ ଯେତିକି ମିନିମମ୍ ଆହା ସେତିକି କରିବା ଦରକାର ସେଥିରେ ସୁସ୍ଥ ସର ରହିବ ମାନସିକ ସୁସ୍ଥତା ରହିବ ଭଜନ ମିଳିବ ଅଧିକା କେତେବେଳେ ଠିକ ଅଛି ମୁଁ 8:40 କଥାକୁ ବିଶ୍ରାମ ଦେବି ଆଜି ପାଇଁ ଆଉ କାହା ପ୍ରଶ୍ନ କିଛି ଥିବ ପଚାରିବା ପ୍ରଶ୍ନ ପଚାରିବା ଦରକାର ଭୋଜନକୁ କମେଇବା ଦରକାର କମେଇବା ମାନେ ନୁହେଁ ଯେ ଆତି ବିଷୟରେ ଆମେ କମେଇବା ଭୋଗ ଲାଗିବ ଆମେ ସବୁବେଳେ ମନେ ରଖିବାକୁ ପଡିବ ଦୁଇ ଟାଇମ୍ ଯେଉଁ ଭୋଜନ କରିବା ସେତେବେଳେ ଭୋକ ଲାଗିଲା ମାନେ ହିଁ ପ୍ରସାଦ ସେବନ କରିବା ଦରକାର ଏବଂ ପ୍ରସାଦ ସେବନ କରିଦେଲା ପରେ ଭଗବାନଙ୍କ ପ୍ରସାଦ କେବଳ ଭୋଜନ କରିବା ଦରକାର ଆଉ ଓଭର ଇଟିଂ କରିବେ ଅଧିକା ଭୋଜନ କରିବେ କୁକୁର ଜାଣିଲା କୁକୁର ଓଭର ଇଟିଂ କରିଲେ କଣ କରିବ କୁକୁର ଜାଣିପାରିବ ମୁଁ ଅଧିକା ଖାଇବି ମଣିଷ ଓଭର ଇଟିଂ କଲାବେଳେ କୁକୁର ଅଧିକା ଖାଇଲା ତା ଅଜ୍ଞାନ ଖାଇବ ଖାଇ ଯାଉ ଅଧିକା ଖାଇ ଖରାପ ସେ ଘାସ ଭାତ ଖାଇଦେବି ତାହେଲେ ବିରାଟି ଜିନିଷ ନା ବିରାଟି କୁକୁର ସବୁ ଖସି ଘାସ ସବୁ ଖାଇଦେବେ ତାହେଲେ ଜାଣିପାରିବ ପେଟଟା ଖରାପ ହେଇଯିବ ମଣିଷ ଜାଣିଲେ ମୁଁ ଗୋଟେ ଖାଇବ ଖାଇଲା ବେଳେ ଲାଷ୍ଟ ଆଇଟମ୍ ପନିର ଦିଆହେଲା ତାପରେ ପାଞ୍ଚ ଦିଆହେବ ତାପରେ ପକଡ଼ା ଗୋଟେ ଆସିବ ତାପରେ ଗୋଟେ ପାପଡ଼ ଦିଆହେବ ଚାଲିଯିବ ଗୋଟେ ଗୋଟେ ଚାଲିଯିବ ମଣିଷ ଭରି ଚାଲିଥିବେ ହେଲେ ଖାଇ ସାରିଲେଣି ଆମେ ଆମେ ଅଧିକା ଖାଇସାରିଲେ ଆମେ ଜାଣିପାରି ଆମର ଓଭରଇଟିଂ ହେଇଗଲା, ପୁଣି କଷ୍ଟ କରିବା କି? ପୁଣି ଓଭରଇଟିଂ ଏତିକି ହେଲା, ଦିନ ମାନ ଖାଇ ଖାଇ ପାଣି ପିଇବ, ପାଞ୍ଚଟା ବଜେ ମନେ କର ସକାଳ ଖାଇଥିବା, କିନ୍ତୁ ତମେ ଖାଇଲୁ କି? ଖାଇ ପଡ଼ ଗ୍ୟାସ ଗ୍ୟାସ ଆସିକି ପୁଣି ଖାଇବ ଅଶୁପକ୍ଷ ଯାଇପାରୁଛି ଓଭରଇଟିଂ କରେ ତାଙ୍କ ସବୁଟା ମଣିଷରେ ତ ଜ୍ଞାନ ଆସିବ। जन भोजन करा अत्यधिक भोजन करवा अत्यधिक भोजन कौन क्या शरीर रोग सृष्टि कर द्वितीय मन चांचल्यता सृष्टि कर मन को चंचल कह कम भोजन चंचल कह कम भोजन कम कर पूरा जो कम तर सब लक्ष्य रही प्रभु घर को पड़ा से प्रभु भल प्रसाद खाने କମ ଭୋଜନ କଲେ ମନ ସବୁବେଳେ ହେଙ୍କରିଂ ହବ କେମିତି ଅଧିକା ଖାଇ ଆବୁଜ ଖାଇ ତେଣୁ ଅଧିକା ଭୋଜନ କରିବନି କମ ଭୋଜନ କରିବନି ଦୁଇ ଟାଇମ୍ ଭୋଜନ କରିବ ଶରୀର ପାଇଁ ଯେତିକି ଆବଶ୍ୟକ ଆପଣ ଜାଣିଦେବେ ମୋର ପ୍ରଥମ ଆଉ ଦରକାର ନାହିଁ କେତେବେଳେ ସେତେବେଳେ ମନ ବୋଧ ଆଉଥରେ ମୋ ନା ସେତେବେଳେ ଆପଣ ଜାଣିଲେ ଆପଣ ହେଇ ତା ଆବଶ୍ୟକ ନାହିଁ ଯଦି ଦେଖିଦେଲେ ସବୁ ଅଧିକା କଣ ହବ କଣ ପ୍ରତ୍ୟେକ ମନୁଷ୍ୟ ଓଭରଇଟିଂ କେବେ ଭଲ ନୁହଁ, ଅତ୍ୟାହାର କେବେ ଭଲ ନୁହଁ, ରୋଗ ହେଇଯିବ, ଇନ୍ଦ୍ରିୟ ସଂଯୋଗ କରିବନି, ମାନସିକ ଚାଞ୍ଚଲ୍ୟ ହବ। କିନ୍ତୁ ବ୍ରହ୍ମଚାରୀ ଜୀବନରେ ଦୁଇଟା ଜିନିଷ କରିବାକୁ ପଡେ, ଆହାରକୁ ଧୀରେ ଧୀରେ ଆମେ ମିନିମାଇଜ୍ କରିବାକୁ ପଡେ, ଯେତେ କମରେ ଚଳିବା, ଭୋକ ନେଲାକୁ ସେବା ଚାଲିବ, ସ୍ୱରଟି ଯେମିତି କ'ଣ କରାଯିବ ଅନିଜିତିଲେ ହବ, ଜଣେ ହେଲେ ତାର ଆବଶ୍ୟକ ହିସାବରେ ନ ଖାଏ ସେ ରାଗି ହେଇନି ତା କୋଠରେ ସେ ଆସିବ, ସ୍ୱରର ଆବଶ୍ୟକ ସେ ପୂରଣ କରି ରାଗି ପିଛାଲି ସେ କଣ୍ଟ୍ରୋଲ କଲା ଆହାରକୁ ଶରୀର ଡିମାଣ୍ଡ କରୁଛି ସେ ତାକୁ ଏନର୍ଜି ଦେଉଛି ସେଥିପାଇଁ ଦୁର୍ବାସ କାହିଁକି ଦୁର୍ବାସ ଦେଖିଲା ଟିକେ ଟିକେ କଥା କଣ ଅଭିଶା କାହିଁକି ତପସ୍ୟ ଦୁର୍ବ ରସ ଖାଲି ତପସ୍ୟା ହେଉଛି ଖୁବ ଅତ୍ୟଧିକ ହେଉଥିଲା ଯୋଗୀ ମାନେ ବହୁତ ରାଗି ତପସ୍ୟ ମାନେ ବହୁତ ରାଗି ପ୍ରାୟ ଜଣ ଅତ୍ୟଧିକ ମାନେ କୋଠା ଅଛନ୍ତି କାହିଁକି ସେମାନେ ଇନ୍ଦ୍ରିୟ ମାନଙ୍କୁ ଜବରଜୋର ଜବର ସରପ୍ରାଇଜ କରି ରଖୁଛନ୍ତି ସେଥିପାଇଁ ଜୀବନରେ ଭକ୍ତି ଜୀବନରେ ସବୁବେଳେ ଚାହିଁବା ଆମେ ଯେତିକି ଆବଶ୍ୟକ ସେତିକି ଖାଇବୁ ସେଥିରେ ଶରୀର ସୁସ୍ଥ ରହିବ ରୋଗ ହବନି ଇନ୍ଦ୍ରିୟ ଠିକ ରହିବ ଅଧିକ ଖାଇବନି ଆଉ କମ୍ ଖାଇବ କିନ୍ତୁ ଆଉ ଗୋଟେ ଜିନିଷ ସବୁ ବଢେଇଲେ ଅଟୋମେଟିକାଲି ଆହାରଟା କମିଯିବ କୋଉଟା ଗୋଟେ ଜିନିଷ ଅଛି ଯୋଉଟା ଆମେ ବଢେଇ ଦେଲେ ଆଉ ମନ ଆମର ଆଉ ଚାହିଁବନି ମନ ଯଦି ଚାହୁଁଛି ଅଧିକା ସେଟା କଣ ଭଜନ ଯଦି ଭଗବାନଙ୍କର ଅଧିକା ସେବା କଲେ ଅଧିକା ନାମ କଲେ ଭଜନ କଲେ ଆମେ ଭଜନ କଲେ ଆମେ ସ୍ୱାଭାବିକ ଭଗବାନଙ୍କ ସେବାରେ ପଢାରେ ଏଥିରେ ଲାଗି ରହିଲେ ଆଉ ଦେଖିଛନ୍ତି ଯୋଉଦିନ ଆପଣ ଅଫିସ ଯିବେ ସେଦିନ କଣ ଖାଆନ୍ତି ବେଶୀ କାମ ଯୋଉଦିନ ହଷ୍ଟେଲ କଲେଜ ନାହିଁ ସେଦିନ କଣ ଖାଆନ୍ତି ବେଶୀ କାମ ଦୁଇଟା ବି ସରିଲା ପରେ ଚାଲ ଯିବା କଲେଜ ଛକରେ କିଏ ଚା ଖାଇ ଆସିବ ଗୋଟିଏ ଜିନିଷ ହେଲେ ତୁମ ଶରୀର ସବୁ ଶୃଙ୍ଖଳା ହେଇଯିବ ଭଜନଟା ପଢାଟା ଭଗବାନ ସେବା ଲାଗିଗଲେ ଭକ୍ତିରେ ଲାଗିଗଲେ ଭଜନରେ ଲାଗିଗଲେ ସ୍ୱାଭାବିକ ଆହାରଟା ମିନିମାଇଜ୍ ହେଇଯିବ ଆଉ ଆର୍ଟିଫିସିଆଲ କିଛି କରିବା ଦରକାର କାଲି ଶୁଣିବା ଏ ବିଷୟରେ ଯେ ବ୍ରହ୍ମଚାରୀ ଜୀବନ ନିଦ୍ରା ବିଷୟରେ ଶୁଣିବା ଆହାର ବିଷୟରେ ଶୁଣିବା ଆଉ ବ୍ୟବହାର ବିଷୟରେ ଶୁଣିବା କେମିତି ବ୍ୟବହାର କରିବାକୁ ପଡିବ ଡେଲି ସ୍କିନ୍ କରିବାକୁ ପଡିବ ସୋସାଇଟି ସହିତ ମା ସହିତ ବାପା ସହିତ କେ ସାଧୁ ହଉ ନ ହଉ ଘରେ ରହୁ କ'ଣ ବି ସାବଧାନୀ ରହେ ପ୍ରାୟ କଲେଜ ପିଲା ତାଙ୍କ ভবিষ্যৎ জীবনে তুমি বিবাহ করবে কিছু ক্ষেত্রে নাই কিংবা ভবিষ্যৎ জীবনে স্বাধীন হবে কিছু ক্ষেত্রে তার তুমি ডিসিপ্লিন হলে যদি ফাউন্ডেশন তার উপরে ঠিক আছে তার তুমি একতাল করে যদি ডর আছে দুই তাল করে পারে তিন তাল করে পারে যদি ফাউন্ডেশন ঠিক নাই একতাল করে পারে ছাত পকে পারিব ছাত পকেলা বেড়ে সে করিব ব্রহ্মচারী মানে ফাউন্ডেশন নাই মানে ফাউন্ডেশনটা ঠিক আছে তোমার প্রশ্নের তুমি কিছু কিনতে নাই
Gracias.